ॐ नमो भगवते वासुदेवाय। श्री श्री गौनिताय, श्री श्री कृष्ण बलराम, श्री श्री जगन्नाथ बलदेव सुभद्रा महाराणी, श्री श्री राधा दामोदर, श्री श्री राधा कृष्णचंद्र, श्री श्री लक्ष्मी नृसिंहदेव, श्री श्री सीताराम लक्ष्मण हनुमान जिंकर पाद पद्मरे मन प्रणति निवेदन करी। इसकन प्रतिष्ठाता आचार्य श्री श्रीमदेव श्री भक्ति वेदांत स्वयं प्रभुपाद महाराज के पाद पद्मरे मन प्रणति निवेदन करी। श्रील गुरुदेव श्री श्रीमद भक्ति स्वरूप दामोदर स्वयं गुरु महाराज के पाद पद्मरे मन प्रणति निवेदन करी। समस्त साधु गुरु वैष्णव मानक पाद पद्मरे मन प्रणति निवेदन करी। उपस्थ भक्त सजन बृंद मातृवृंद को मन प्रणति निवेदन करी। आज आम श्रीमद भागवतम सप्ताह अंतिम दिवस कथा कहवा ध्रुवचरित्र कथा चतुर्थ स्कंद अष्टम रु द्वादश ए पांचटी अध्याय ध्रुव चरित्र वर्णना करा आम छह दिन कथा कहले आज सप्तम दिन अंतिम दिवस तेणु गत काली जो कथा को आम विश्राम देते से पुणी कथा आरंभ करवा आम संक्षेप खाली कहीदे छः दिन में जहाँ कहुच जो मैंने छः दिन शुणी ना आज गोटे गोटे दिन में छ मिनिट्रे आम कहीदे से कथा तेणु भगवान ये गोटे अद्भुत लीला ध्रुव पांच वर्ष बालक पिता कोल देखिले जो भाई बीमा तांकर पुत्र उत्तम कोल बसी देखि से चाहिए सी मध्य बसापी बीमातांर यह कटुवाक्य श्रवण कले से सही पारे ना भीषण क्रोध आसला एवं तांकर माँ जो बीमाता जो कथा कही जदिओ बहुत क्रूर भाव कही किंतु भगवान सहित से कथा युक्त थिला से कही तपस्या आराध्य पुरुषं तसैवानुग्रहेण मे गर्भत्वां साधयात्मानं यदिच्छसि नृपासनं तुम्हें यदि नृपासन चाहूँ राजा आसन बसापी तेल तुम्हें भगवान शरण में जाओ तपस्या करो आराधना करो आराधना करी मोर गर्भरे आसवाप प्रार्थना करिवो ताहले तुम्हें ये राजा आसन बसी पारिवो तेणु तांको माँ मध्य कहले तुमर बीमाता जहाँ कहले कि भूल कही ना ठीक कथा कही भगवान शरण में गले जार जहाँ कामना अच्छी पूर्ण हो तेणु ध्रुव जदि पांच वर्ष बाड़क चली आसिले कानपुर जो रही बरिस्मति नगर बिठूर वर्तमान समय हूँ बिठूर से आसीगले कड़े जी कौन करेंगे किसी ठिकना ना कि भगवान शरण में जाइवापी मनरे प्रस्तुत होते भगवान मध्य व्यवस्था कले नारद मुनि को भेज पठेदे तेणु नारद मुनि प्रथम तर परीक्षा ने कह छोट पा तुम्हें भगवान को प्राप्त हो पार ना तुम बयस आसिले प्रार्थना कर किंतु ध्रुव शुणिले ना निश्चिंत थिले सी भगवान को भेटिबे एवं गुरु नारद मुनि बहुत प्रसन्न प्रसन्न होगले तेणु तक मंत्र प्रदान कले प्रसिद्ध मंत्र ओम नमो भगवते वासुदेवाय यही मंत्र जप करी ध्रुव गले मधुबन मधुबन रे से तपस्या कले बहुत कठोर तपस्या प्रथम मासरे तीन दिन रे थे लिखा बद्री एवं कपथ कपिथ फल प्राप्त होते से तीन दिन थरे द्वितीय मासरे छः दिन थरे लिखा खाऊ सुखिला घास एवं पत्र तृतीय मासरे नौ दिन थरे केवल जल भक्षण करुले चतुर्थ मासरे बार दिन थरे केवल वायु भक्षण करुले पंचम मासरे एक पादरे ठिया होगले एवं षष्ठ मासरे एक आंगुठी से ठिया होगले भगवान आसी पहुँची गले समस्त श्वास रुद्ध हो जाता जीत श्वास श्वास को जीति जा समस्त लोकपाल मानक श्वास रुद्ध होगला समस्ते भगवान पाखे प्रार्थना कले भगवान कहले कि व्यस्त ना माँ भैष्ट भय करना सब ठीक हो विदा कले निजे आसी पहुँची गले ध्रुव पाखे ये भगवान होती जे कि देवकी वसुदेव पुत्र रूप से आसते से ही प्रथम सुतपा एवं पृष्णी पुत्र रूप से आसते पृष्णी गर्भ तक नाम थिला ସେ କୃଷ୍ଣଗର୍ଭ ଭଗବାନ ବିଷ୍ଣୁ ଧ୍ରୁବଙ୍କ ପାଖରେ ଉପସ୍ଥିତ ହେଲେ। ଧ୍ରୁବ ଭଗବାନଙ୍କୁ ଦର୍ଶନ କରୁଛନ୍ତି ହୃଦୟ ଭିତରେ, ଭଗବାନ ଆସି ଉପସ୍ଥିତ ହେଲେ ମଧ୍ୟ ଦେଖିପାରୁନାହାନ୍ତି, ତେଣୁ ଭଗବାନ ତାଙ୍କ ରୂପକୁ ତିରୋଧାନ କରିଦେଲେ। ତେଣୁ ଧ୍ରୁବ ଯେତେବେଳେ ତାଙ୍କର ଚକ୍ଷୁ ଦେଖିଦେଲେ, ବିକଳିତ ହୋଇଗଲେ, ବିକଳ ହୋଇଗଲେ ଭଗବାନଙ୍କୁ ଦର୍ଶନ ନ କରି ହୃଦୟ ଭିତରେ, ତେଣୁ ଯେତେବେଳେ ଚକ୍ଷୁ ଖୋଲିଦେଲେ ଦେଖିଲେ ସେହି ଯାହାଙ୍କୁ ହୃଦୟ ଭିତରେ ଦେଖୁଥିଲେ ସେହି ସାମ୍ନାରେ ବିଦ୍ୟମାନ। ତେଣୁ ତାଙ୍କର ଅଷ୍ଟସାତ୍ତ୍ୱିକ ବିକାର ଯାହା ହେଲା ଭଗବାନଙ୍କୁ ଦର୍ଶନ କରି, ଭଗବାନଙ୍କ ବିଷୟରେ କିଛି ଗୁଣଗାନ କରିବା ପାଇଁ ଚାହୁଁଛନ୍ତି କିନ୍ତୁ ଜାଣିନାହାନ୍ତି, କିଛି ଜ୍ଞାନ ନାହିଁ ତାଙ୍କର, ପାଞ୍ଚ ବର୍ଷର ବାଳକ ଏବେ, ବର୍ତ୍ତମାନ ପାଞ୍ଚ ବର୍ଷ ଛଅ ମାସ ହୋଇଗଲା, 5.5 ବର୍ଷ ହୋଇଗଲା ତାଙ୍କୁ, ଛଅ ମାସ କାଳ ତପସ୍ୟା କଲେ। ତେଣୁ ଭଗବାନ ଏଇ ଯେଉଁ ଚିତ୍ର ରହିଛି ସେହିଭଳି ଭାବରେ ଭଗବାନ ତାଙ୍କର ଶଙ୍ଖକୁ ତାଙ୍କର କପୋଳ ବା ଗାଲରେ ଛୁଆଁ ଦେଲେ, ତେଣୁ ସମସ୍ତ ଜ୍ଞାନ ସେ ପ୍ରାପ୍ତ ହୋଇଗଲେ। 12 ଶ୍ଳୋକରେ ଭଗବାନଙ୍କର ସ୍ତୁତି କରିଛନ୍ତି, ଯାହାକୁ ବେଦର ସାର ବୋଲି କୁହାଯାଏ, ଦ୍ୱାଦଶ ଆଦିତ୍ୟ ବୋଲି କୁହାଯାଏ। ଆମେ ଗୋଟିଏ ଶ୍ଳୋକ କାଲି ପାଠ କରିଥିଲେ, ଆଉ 11 ଶ୍ଳୋକ ଅଛନ୍ତି, ଆହୁରି 4 ଅଧ୍ୟାୟ ରହିଛନ୍ତି, ଗୋଟିଏ ଅଧ୍ୟାୟ ଯାଇଛି, ଅଷ୍ଟମ ଅଧ୍ୟାୟ ଯାଇଛି, 9-12, ତେଣୁ 4 ଅଧ୍ୟାୟ ଏବଂ 11 ଶ୍ଳୋକ ବିଷୟରେ ସଂକ୍ଷେପରେ ବର୍ଣ୍ଣନା କରିବା ଆଜି ଅନ୍ତିମ ଦିବସ। ତେଣୁ ପ୍ରଥମ ଶ୍ଳୋକ ଯେଉଁ କହିଥିଲେ 9:6, ନବମ ଅଧ୍ୟାୟରୁ ଛଅରୁ ସତର ଏହି 12 ଶ୍ଳୋକରେ ଭଗବାନଙ୍କ ସ୍ତୁତି କରିଛନ୍ତି। ତେଣୁ ସେଇ ପ୍ରଥମ ଶ୍ଳୋକଟି ଥିଲା, ଯୋ ଅନ୍ତ ପ୍ରବିଶ୍ୟ ମମ ବାଚ ମିମଂ ପ୍ରସୋପ୍ତାମ ସଞ୍ଜୀବୈତି ଅଖିଳ ଶକ୍ତି ଧର ସ୍ୱଧାମ୍ନା ଅନ୍ୟାଶ୍ଚ ହସ୍ତଚରଣ ଶ୍ରବଣ ତ୍ୱଗାଧୀନ ପ୍ରାଣାନ୍ ନମୋ ଭଗବତେ ପୁରୁଷାୟ ତୁଭ୍ୟଂ। ତେଣୁ ଇଏ ଆମେ ଗତକାଲି କହିଥିଲେ ଏହି ଶ୍ଳୋକ ଉପରେ, ଖାଲି ଆମେ ସଂକ୍ଷେପରେ କହିବା, ଭଗବାନ ଯେତେବେଳେ ଆବିର୍ଭାବ ହୋଇଗଲେ, ଭଗବାନଙ୍କର ଯେଉଁ ଅନୁଭୂତି ପ୍ରାପ୍ତ ହେଲେ ଧ୍ରୁବ, ଭଗବାନଙ୍କ ଅନୁଭୂତି ପୂର୍ବର ଅବସ୍ଥା ଏବଂ ବର୍ତ୍ତମାନର ପରର ଅବସ୍ଥା ନିଜେ ଅନୁଭବ କରୁଛନ୍ତି, ତେଣୁ ସେ ତାଙ୍କର ଅନୁଭବକୁ ବ୍ୟକ୍ତ କରିଛନ୍ତି। ଭଗବାନ ଯେତେବେଳେ ଅନ୍ତରରେ ପ୍ରବେଶ କରନ୍ତି ସେତେବେଳେ ସବୁ ଇନ୍ଦ୍ରିୟମାନେ ଜାଗ୍ରତ ହୋଇଯାଆନ୍ତି, ତା ପୂର୍ବରୁ ସବୁ ସୁପ୍ତ ଅବସ୍ଥାରେ ଥାଏ। ଯଦିଓ ଆମେ ସବୁକିଛି କାର୍ଯ୍ୟ କରୁଛେ କିନ୍ତୁ ଇନ୍ଦ୍ରିୟମାନେ ସୁପ୍ତ ହୋଇକି ରହିଛନ୍ତି। ତେଣୁ ଭଗବତ ଚେତନଶୀଳ ହେଲେ ସେ ଇନ୍ଦ୍ରିୟମାନେ ଭଗବତ ଉନ୍ମୁଖୀ ହେବେ, ନହେଲେ ଏଇ ଭୌତିକ ଉନ୍ମୁଖୀ ହୋଇ ରହିଛନ୍ତି ସେମାନେ। ତେଣୁ ଅନ୍ୟ ଅର୍ଥରେ ସେ ମୃତପ୍ରାୟ ରହିଥିଲେ ସବୁ ଇନ୍ଦ୍ରିୟମାନେ, ଯଦିଓ ସବୁ କାର୍ଯ୍ୟ କରୁଥିଲେ କିନ୍ତୁ ମୃତପ୍ରାୟ ଥିଲେ, ସୁପ୍ତ ଗଭୀର ନିଦ୍ରାରେ ରହିଥିଲେ ସେମାନେ। ଯେମିତି ଆମେ ସ୍ୱପ୍ନରେ ବହୁତ କଥା ଦେଖୁଛେ ସେହିଭଳି ଭାବରେ ତାଙ୍କୁ ଅନୁଭବ ହେଲା, ଅନୁଭବ କରୁଛନ୍ତି, ଏବଂ ଆମର ମଧ୍ୟ ଅନୁଭବ ଅଛି। ଆପଣମାନେ ଯେଉଁମାନେ ଏଇ କୃଷ୍ଣ ଚେତନା ଗ୍ରହଣ କରିଛନ୍ତି, କୃଷ୍ଣ ଚେତନା ଗ୍ରହଣ କରିବା ପୂର୍ବର ଯେଉଁ ଅବସ୍ଥା ଏବଂ ପରର ଅବସ୍ଥା ଭିତରେ ଆପଣମାନେ ନିଜେ ଅନୁଭବ କରିଥିବେ। ଏବଂ ଜ୍ଞାନ ତିମିରାନ୍ଦସ୍ୟ ଜ୍ଞାନାଞ୍ଜନ ଶଳାକୟା, ଚକ୍ଷୁ ଆମ ଚକ୍ଷୁକୁ ସବୁ ଖୋଲୁଛନ୍ତି, ତା ପୂର୍ବରୁ ଆମେ ଦେଖିକିରି ମଧ୍ୟ ଦେଖିପାରୁନଥିଲେ, ତେଣୁ ସେହିଭଳି ଭାବରେ ଭଗବାନଙ୍କୁ ଅନୁଭବ କରୁଛନ୍ତି ଧ୍ରୁବ ମହାରାଜ, ଭଗବାନଙ୍କର ଅନୁଭୂତି ପ୍ରାପ୍ତ ହୋଇଛନ୍ତି। ତେଣୁ ଏହି ଶ୍ଳୋକଟି ଯେଉଁ କହିଥିଲେ, ଅନ୍ତର୍ଯ୍ୟାମୀ ଭଗବାନଙ୍କର ଅନ୍ତର୍ଯ୍ୟାମୀ ସ୍ୱରୂପ କଥା ବର୍ଣ୍ଣନା କରିଛନ୍ତି, ଭଗବାନ ସମସ୍ତଙ୍କ ହୃଦୟରେ ଅନ୍ତର୍ଯ୍ୟାମୀ ରୂପରେ ରହିଛନ୍ତି। ତେଣୁ 7 ଶ୍ଳୋକରେ ଯଦି ଭଗବାନ ଏହିଭଳି ସ୍ତୁତି କରୁଛନ୍ତି, ଗୋଟିଏ ସ୍ତୁତି କରିଛନ୍ତି, ତେଣୁ ଭଗବାନ କହିବେ, ବାଗାନ୍ଦ୍ରିୟ ଶକ୍ତିଧରା ବହୁଭା ବହ୍ନାଦୟ ପ୍ରସିଦ୍ଧା ପ୍ରସିଦ୍ଧାନାମ ଆହ ମିତ୍ୟତ। ଭଗବାନ କହିବେ, ମୁଁ ତୁମର ହୃଦୟ ଭିତରେ ପ୍ରବେଶ କରିଛି ବୋଲି ତୁମେ କହୁଛ ଯେ, କିନ୍ତୁ ତୁମର ଯେଉଁ ଇନ୍ଦ୍ରିୟମାନେ ସବୁ ରହିଛନ୍ତି, ଯେମିତି ହସ୍ତ ଇନ୍ଦ୍ରିୟ, ହସ୍ତର ଇନ୍ଦ୍ରିୟର ନିୟନ୍ତ୍ରଣକାରୀ ଦେବତା ହେଉଛନ୍ତି ଇନ୍ଦ୍ର, ଜୁହା ଇନ୍ଦ୍ରିୟର ନିୟନ୍ତ୍ରଣକାରୀ ଦେବତା ହେଉଛନ୍ତି ବରୁଣ, ଏହିଭଳି ଭାବରେ ସବୁ ଚକ୍ଷୁର ନିୟନ୍ତ୍ରଣକାରୀ ଦେବତା ହେଉଛନ୍ତି ସୂର୍ଯ୍ୟ, ଏହିଭଳି ଭାବରେ ସବୁ ଇନ୍ଦ୍ରିୟମାନଙ୍କ ନିୟନ୍ତ୍ରଣକାରୀ ଦେବତାମାନେ ଅନ୍ୟମାନେ ଅଛନ୍ତି, ମୋତେ କାହିଁକି କହୁଛ ମୁଁ ପ୍ରବେଶ କରିଛି ବୋଲି। କାଳେ ଭଗବାନ ଏହି ପ୍ରଶ୍ନଟି ପଚାରିପାରିବେ, ତେଣୁ ଧ୍ରୁବ ମହାରାଜ ଏହି ଶ୍ଲୋକଟି କହୁଛନ୍ତି, ପର ଶ୍ଳୋକ, ଶ୍ଳୋକ 7, ଏକସ୍ତମେବ ଭଗବାନ ନିଦମ୍ ଆତ୍ମଶକ୍ତିଆ ମାୟା କ୍ଷୟରୁ ଗୁଣୟା ମଦାଦ୍ୟଶେଷମ सृष्ट्वानुविश्य पुरुषस्तदसद्गुणेषु नानेव दारु सुविभाव शुभद्भासी। तेणु से कहते प्रकृति में आपण ही एकस्तमेव भगवान इदमात्म शक्तिया आपण ठारु जे देवता माने मध्ये से आपण को ठारु शक्ति प्राप्त होइसंदी। आपण जदि तांको शक्ति प्रदान न करथांते से माने सृष्टिर आरंभ कथा कह जाय छी तृतीय स्कंदरे भागवतम रे सब देवता माने आसी जाय छिले किंतु नोदतिष्ठ तदा विराट ए श्लोक सब रही छिंती नोदतिष्ठ तदा विराट तृतीय स्कंद 26 अध्याय रे कपिलदेव कहते कथा माँ देवती को भगवान न आसा पूर्वर कौन सी देवता मैंने किसी कार्य करते तेणु ध्रुव से अनुभव करसंदी भगवत ज्ञान से प्राप्त होती भगवत तत्व को जानसंदी। तेणु से एक एकस्तमेव भगवान इदम आत्मशक्तिया आपण शक्ति ही सबकि कार्य कर माया क्षय उर्गुणया महदादि अशेषम ये भौतिक जगत जो रही महत् 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 तत्वर सबकि सृष्टि होमि जल अग्नि वायु आकाश ये सब मन बुद्धि अहंकार ये सब ये महत्त्वर सृष्टि ये सब भगवान का निम्नतर शक्ति ये माया शक्ति माया क्षय उर्गुणया तीनोटी गुण रही सत्व रज तम ये तीन गुण से सब कार्य हो महदादि अशेषम आर अनलिमिटेड रही लिमिटेड स्टॉक नो अनलिमिटेड स्टॉक जहाँ कते कौन कते अनादि काल चली शेष हो ना अशेष ये सब भगवान माया शक्ति प्रभाव रही अशेष प्रभाव रही अशेष शक्ति रही सृष्ट्वानुविश्य पुरुषस्तत् असद्गुणेषु ये सृष्टि जो भगवान करुछंती से प्रवेश करुछंती भगवान गर्भदोष साई विष्णु रूप में प्रवेश करी यही सब गुण सत् असत् गुणेषु सत् असत् सत् असत् कहले असत् गुण कहले अस्थायी भावे सत् असत् गुण तत् असत् गुणेषु असत् गुण कहले अस्थायी भावे ये गुण माने सृष्टि हेबे किसी काल रहिबे पुणी ध्वंस होइजिबे नानेव दारुषु विभावशुभत् विभासी जमती अग्नि अग्निरे अग्निटा काठ भीतर थिबारु काठटी जळुची अग्नि जदि काठरे न थांदा ताल काठ जळंता नाही तेणु विभिन्न दारु विभिन्न आकार अनुसार विभिन्न अग्निर आकार होती तेणु ये काठ किछु करू नाही। आम श्रीमद राधा गोविंद स्वामी महाराज कहती जे आम जो चूली काठ पाठ जालुचे चूली जालुचे काठ द्वारा आम सब रोषवास हो जाऊँगी तेणु आम कह काठ द्वारा सब हो गला काठ रोष करूना जदि अग्नि न रही काठरे से रोष करना से उदाहरण दौर नानेव दारुषु विभावशुभत् विभासी अग्नि अग्नि प्रवेश करुथिबारु प्रवेश काष्ठ प्रवेश करथिबारु से ताहिर तार काष्ठर दाहिका शक्ति आसुची नहले अग्नि नथिले तार दाहिका शक्ति नथांता तेणु जिते देवता माने अछंती भगवान तांक भितरे शक्ति हिसाब से प्रवेश करथिबारु से इंद्र माने देवता माने कार्य करसंती। तेणु एटी प्रभुपाद महाराज तांक भावार्थ कहसंती विष्णु शक्ति पराप्रोक्ता क्षेत्र ज्ञाख्या तथा परा भगवान कर सबकि शक्ति हो भगवान कर विष्णु कर शक्ति सब पराप्रोक्ता तीन भाग विभक्त करा जाउची गोटे हूँ उन्नततर शक्ति बा पराशक्ति क्षेत्र ज्ञाख्या तथा परा आम सबू भगवान कर जीव शक्ति जो रही आम भगवान कर क्षेत्र ज्ञाख्या शक्ति आम भगवान कर उन्नततर शक्ति एवं अविद्या कर्म संज्ञान तृतीय शक्ति उच्यते ये भौतिक जगत हो भगवान अविद्या शक्ति यहाँ तृतीय शक्ति यहाँ बिना प्रकृति रष्टदा ये भगवान निम्नतर प्रकृति भौतिक जगत। तेणु पर श्लोक कहे अपी च किं वक्तव्य ब्रह्मादयो ज्ञानादि शक्तिधारा न भवन्ति इति जस्मात् ब्रह्मणोपि यदि भगवान कहिबे ब्रह्मा आदि मध्य से माने ज्ञान शक्ति धरिछन्ति अखिल शक्ति धूप बोली कह गला ना तो जो कहिले जो अंत संजीव भाई अखिल शक्ति धर सुधामना आपण सब शक्ति आपण पाखे रही चित शक्ति इत्यादि तेणु जदि भगवान कहिबे जे ब्रह्मा आदि के मध्य सब रही शक्ति से सृष्टि करसंदि अभी च किंग वक्तव्यम ब्रह्मादयो ज्ञानादि शक्ति धरा न भवन्ति ती ब्रह्मांकर शक्ति नाही से ज्ञान प्राप्त होती से सब सृष्टि करसंदि जस्मात् ब्रह्मणोपि ज्ञानं तदधीनं मेव इत्याह तेणु जदि जन कहिबे ब्रह्मांकर मध्य सृष्टि करिवार शक्ति रही ब्रह्मा शिव एवं विष्णु ए तीन जन सबुठ शक्तिशाली देवता तेणु भितर किए श्रेष्ठ जानवा एत सहज नुह अठरटी पुराण जो रही छटी पुराण हूँ सत्यगुणर छटी हूँ रजगुणर छटी हूँ तमगुणर पुराण तेणु तमगुण पुराण जो मैंने पढ़े से कहे शिव हूँ श्रेष्ठ रजगुणर पुराण जब पढ़े से कहे ब्रह्मा हूँ श्रेष्ठ सत्यगुण पुराण जो मैंने पढ़े से कहे विष्णु हूँ श्रेष्ठ तेणु तांकर गोटे मीटिंग होता ए दशम स्कंद 99 अध्याय वर्णना कर भृगु जा परीक्षा करने किए श्रेष्ठ आंक भितर तीन जन भितर ब्रह्मा विष्णु एवं शिव ब्रह्मा पुत्र भृगु तेणु सी गले ब्रह्मलोक गले ब्रह्मा किसी कार्य व्यस्त थे मैनेजमेंट दायित्व अच्छा तेणु जहा हूँ जो आसिले ब्रह्मा देखिले ब्रह्मा को देखी पिता को देखी नमस्कार कले ना छोटिया परीक्षा हाईस्कल परीक्षा गोटे करते हाईस्कल परीक्षा नमस्कार कले ना प्रणाम कले ना ये देखिले ब्रह्मा क्रोध आसीगला मोर पु होकरी मत प्रणाम करूना क्रोध आसीगला भृगुमुनि जापारे पितांर के रही के पोजिशन कौ पोजिशन अच्छा से जापारे क्रोध आसीगला कौन से गुणर प्रभाव आसीगला आए कि भगवान तेणु गले जी अच्छा शिवजी तर भाई एवं कैलाश को गले कैलाश पर्वत जो शिवजी अच्छा शिव देखिले मोर भाई आसी तेणु से धाई गले पाछटी आने पर आलींगन करने भृगु परीक्षा को बढ़े देले टिके कौन बाचिक परीक्षा कले एभली अपमान सूचक कथा कहले दूर हो तुम्हें पापिष्ट पाषंड यही भाव में कहले कहीदे से शिवजी क्रोध आसीगला तेणु भाई हेले कौन हम चिंता करे ना क्रोध एत आसीगला सांगे सांगे त्रिशूल हत्या करने धाइले तेणु तर पत्नी से क्षांत कर भृगुमुनि रक्षा पारे ना भृगुमुनि मृत्युवरण करते तापर जाई पहुँचले वैकुंठरे भगवान विष्णु शयन करिसंदी शयन श्रेय उत्संगे श्रेय लक्ष्मीदेवी कोल रे मथा रखी शयन करिसंदी बक्षा ताड़यत पादरे से आसिले सीधा आसिले पादरे बक्ष देश गोटे प्रहार कले पाद प्रहार कले एटा होची सबुटा हाईएस्ट टेस्ट करदेले यहाँ हूँ कौन शारीरिक परीक्षा करते किंतु भगवान विष्णुकर कौन एकुटिया थिले प्रहार करते सही नहीं था कि लक्ष्मीदेवी रही कोल में मथा रखी सी शयन करती प्रहार कर लक्ष्मी आगे किंतु भगवान सांगे सांग तत उत्थाय भगवान सांगे सांग उठीगले लक्ष्मीदेवी सांगे सांग उठी पड़े तांक पाखे क्षमा प्रार्थना कले कहे मोर भूल हो गला आपन टी मते खबर देले नाही जदि फोन कर था मो आपन को पाछड़ी आनी था आपन को स्वागत कर था मोर भूल हो गला मोर छाती बड़ कठोर बहुत कठोर छाती आउ आपन कर पाद बहुत कोमल कही तांकु आउंसी दौंस पाद को आउंसी दौंस यही भृगु देखिले प्रकृत ये हूँ भगवान कांदि पकेले से भृगु चैतन्य चरितामृत कह जाइछि भृगु ए जो परीक्षा कले भगवान को द्वारा से यही परीक्षा करने से चिंता कले ବକ୍ଷଦେଶରେ ତାଙ୍କର ବକ୍ଷଦେଶରେ ପାଦ ପ୍ରହାର କଲେ। ଏଇ ଯେଉଁ ଚିନ୍ତା ଆସିଲା ଭଗବାନଙ୍କ ଦ୍ୱାରା ଏଇଟା ଆସିଲା, ଭଗବାନ ଏଇ ଜନସମାଜକୁ ଦେଖିବା ପାଇଁ ଚାହୁଁଛନ୍ତି ଭଗବାନ କିଭଳି ସେ ଗୁଣର ଉର୍ଦ୍ଧ୍ୱରେ। ଏତତ୍ ଈଶ୍ୱରମ ଈଶସ୍ୟ ପ୍ରକୃତି ସ୍ତୋପି ତଦ୍ଗୁଣୈ ନ ଯୁଜ୍ୟତେ ସଦାତ୍ମସ୍ତୈ ଯଥା ବୁଦ୍ଧି ତଦାଶ୍ରୟ। ପ୍ରଥମ ସ୍କନ୍ଦ 11 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ଭଗବାନ ଯେତେବେଳେ ହରି ହସ୍ତିନାପୁର ଫେରୁଛନ୍ତି ଦ୍ୱାରକାକୁ, 16,108 ରାଣୀ ରହିଛନ୍ତି, ସମସ୍ତେ ଅତି ସୁନ୍ଦରୀ, କିନ୍ତୁ ଭଗବାନଙ୍କର ସାମାନ୍ୟ ଭାବରେ ସେ ତାଙ୍କର କୌଣସି କାମ ଭାବନା ଆସିଲା ନାହିଁ। ବ୍ୟାସଦେବ କହୁଛନ୍ତି ଇଏ ହେଉଛି ଭଗବାନ, ଏତଦ୍ ଈଶ୍ୱରମ ଈଶସ୍ୟ, ଭଗବାନଙ୍କର ଇଏ ହେଉଛି ଭଗବତ୍ତା। ପ୍ରକୃତି ସ୍ତୋପି ତତ୍ ଗୁଣେଇ, ପ୍ରକୃତିର ଗୁଣ ଭିତରେ ଥିଲେ ମଧ୍ୟ ନ ଯୁଜ୍ୟତେ, ସେ ଗୁଣ ଦ୍ୱାରା ପ୍ରଭାବିତ ହୁଅନ୍ତି ନାହିଁ, ସଦାତ୍ମସ୍ଥି ସବୁବେଳେ ସେ ଆତ୍ମସ୍ଥିତିରେ ଥାଆନ୍ତି। ଏବଂ ଯଥା ବୁଦ୍ଧି ତଦାଶ୍ରୟ, ତାଙ୍କର ଯେଉଁମାନେ ଆଶ୍ରୟ ନେଇଛନ୍ତି ତାଙ୍କର ଭକ୍ତମାନେ ମଧ୍ୟ ସେହି ଅବସ୍ଥାରେ ଥାଆନ୍ତି। ତେଣୁ ଇଏ ଯେଉଁ କୁହାଗଲା ଯେ ନା ନେବୁ ଦାରୁ 7 ଶ୍ଳୋକଟି ଗଲା, 8 ନମ୍ବର ଶ୍ଳୋକ ମୁଁ କହିନି ତ, ନା କହିଲି ତ, ହଁ 8 ନମ୍ବର ଶ୍ଳୋକଟା ଆମର ଟିକେ ଏପଟ ଶ୍ଳୋକଟି ହେଇଯାଉଛି କଥାରେ। 8 ନମ୍ବର ପର ଶ୍ଳୋକଟି କହୁଛନ୍ତି, ହଁ ଯଦି ଭଗବାନ କହିବେ ଯେ ମୁଁ ଯେଉଁ ତୁମେ ଭାବୁଛ ମୁଁ ସବୁକିଛି ଶକ୍ତିର ସୋର୍ସ ବୋଲି, କିନ୍ତୁ ବ୍ରହ୍ମା ଆଦି ସବୁ ରହିଛନ୍ତି, ତାଙ୍କର ମଧ୍ୟ ଶକ୍ତି ରହିଛି, ତେଣୁ ସେ ଏଇ ଶ୍ଳୋକଟି 8 ନମ୍ବର ଶ୍ଳୋକଟି କହିଛନ୍ତି। ତାପର ଶ୍ଳୋକ କାହିଁ କହିଲେ ଏଇଥିପାଇଁ, ଏ ହେଉଛି ଲିଙ୍କ। ତେଣୁ ଧ୍ରୁବ କହୁଛନ୍ତି ତ୍ୱଦତ୍ତୟା ବୈନୟେ ଦମଚଷ୍ଟ ବିଶ୍ୱଂ ସୁପ୍ତ ପ୍ରବୃଦ୍ଧ ଇବ ନାଥ ଭବତ୍ ପ୍ରପନ୍ନ ତସ୍ୟାପବର୍ଗ୍ୟ ଶରଣଂ ତବ ପାଦ ମୂଳଂ ବିସ୍ମର୍ଜତେ କୃତବିଦା କଥମାର୍ଥ ବନ୍ଧୋ। କାହିଁକି ଏ ଶ୍ଳୋକଟି କହିଲେ ନା, ଭଗବାନ ଯଦି କହିବେ ଅନ୍ୟମାନେ ମଧ୍ୟ ଶକ୍ତି ଧରିଛନ୍ତି ବ୍ରହ୍ମା ଆଦି, ତେଣୁ ସେ କହିଲେ ନା ତ୍ୱଦତ୍ତୟା ଆପଣ ସେ ବ୍ରହ୍ମା ଯେଉଁ ସୃଷ୍ଟି କରୁଛନ୍ତି ଆପଣ ସେ ପ୍ରଦାନ କରିଛନ୍ତି ତାଙ୍କୁ ଶକ୍ତି। ତ୍ୱଦତ୍ତୟା ବୈନମ ବୈନ ଏଦମ ଅଚଷ୍ଟ ବିଶ୍ୱଂ, ଆପଣ ତାଙ୍କୁ ଜ୍ଞାନ ଦେବାରୁ ସେ ଦେଖିପାରିଲେ, ବିଶ୍ୱକୁ ଦେଖିପାରିଲେ, ନହେଲେ ଜାଣିପାରୁନଥିଲେ ସେ କିଏ। ବହୁକାଳ ଚେଷ୍ଟା କଲେ ସେ ଯେଉଁ ସୃଷ୍ଟି ହୋଇଥିଲେ ଭଗବାନ ଗର୍ଭଦୋକ୍ଷାଇ ବିଷ୍ଣୁଙ୍କର ନାଭି ପଦ୍ମରୁ ସେ ଜାତ ହୋଇଥିଲେ, ସେ କିଏ ଜାଣିବା ପାଇଁ ସେ ନାଳ ଧରି ସେ ଯେଉଁ ପଦ୍ମନାଳରେ ବହୁତ ବର୍ଷ କାଳ ବିତିଗଲା ଅନ୍ୱେଷଣ କରି କିଛି ଜାଣିପାରିଲେ ନାହିଁ। ତେଣୁ ତାପରେ ଯେତେବେଳେ ସେ ତପସ୍ୟା କଲେ ସେତେବେଳେ ଭଗବାନ ତାଙ୍କୁ ଜ୍ଞାନ ପ୍ରଦାନ କଲେ, ସେଇ ଜ୍ଞାନ ମାଧ୍ୟମରେ ସେ ସବୁ ଜାଣିଲେ ବ୍ରହ୍ମା। ତେଣୁ ଏ କଥା ଧ୍ରୁବ କହୁଛନ୍ତି ତ୍ୱଦତ୍ତୟା ବୈନ 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 କହିଲେ ଜ୍ଞାନ, ବୟନେଦ ମଚଷ୍ଟ ବିଶ୍ୱମ, ଏ ଜ୍ଞାନ ପ୍ରାପ୍ତ ହେବାରୁ ସେ ବିଶ୍ୱକୁ ଜାଣିପାରିଲେ ବା ଦେଖିପାରିଲେ, ନହେଲେ ଜାଣିପାରୁନଥିଲେ କିଛି। ସୁପ୍ତ ପ୍ରବୁଦ୍ଧ ହେବ, ଯେମିତି ଜଣେ ବ୍ୟକ୍ତି ଶୋଇକି ରହିଛି ତାକୁ ଜାଗ୍ରତ କରାଇଲେ ଯେତେବେଳେ ସେ ସବୁକିଛି ଦେଖିପାରିବ, ସେହିଭଳି ଭାବରେ ବ୍ରହ୍ମା ମଧ୍ୟ ସୁପ୍ତ ଅବସ୍ଥାରେ ରହିଥିଲେ, ସେ ଜାଣିପାରୁନଥିଲେ କିଛି। ଭଗବାନ ତାଙ୍କୁ ସେ ଜ୍ଞାନ ପ୍ରଦାନ କଲେ, ଇବନାଥ ଭବତ୍ ପ୍ରପନ୍ନ, ବ୍ରହ୍ମାଙ୍କୁ କୁହାଯାଏ ଭବତ୍ ପ୍ରପନ୍ନ, ଭଗବାନଙ୍କ ଶରଣରେ ସେ ଯାଇଛନ୍ତି ବ୍ରହ୍ମା। ତେଣୁ ତସ୍ୟା ଅପବର୍ଗ୍ୟ ଶରଣେଂ ତବ ପାଦ ମୂଳମ୍, ତେଣୁ ସିଏ ଯେଉଁ ଜ୍ଞାନ ପ୍ରାପ୍ତ ହୋଇଛନ୍ତି ସେ ଆପଣଙ୍କ ପାଦପଦ୍ମରୁ ସେ ଜ୍ଞାନ ସେ ପାଦପଦ୍ମରୁ ସେ ସବୁ ପ୍ରାପ୍ତ ହୋଇଛନ୍ତି। ତେଣୁ ବିସ୍ମର୍ଯ୍ୟତ୍ୟ କୃତବିଦ୍ୟା କଥମାର୍ଥ ବନ୍ଧୁ, ଯେଉଁମାନେ ପ୍ରକୃତରେ ବିଦ୍ୱାନ ବ୍ୟକ୍ତି ସେମାନେ ଏହାକୁ ଭୁଲି ପାରିବେ ନାହିଁ। ଭଗବାନ ଯେଉଁ ଆମକୁ ଦେଉଛନ୍ତି, ଯେଉଁ ସବୁ ସବୁକିଛି ପ୍ରଦାନ କରୁଛନ୍ତି ଭଗବାନ, ଆମର ଯାହାର ଯାହା କାମନା ସବୁ ଭଗବାନ ପ୍ରଦାନ କରୁଛନ୍ତି। ଯେଉଁମାନେ କୃତବିଦ୍ୟା କହିଲେ ପ୍ରକୃତରେ ଯେଉଁମାନେ ଜ୍ଞାନୀ ବୁଦ୍ଧିମାନ ବ୍ୟକ୍ତି ସେମାନେ କେବେ ହେଲେ ତାକୁ ଭୁଲି ପାରିବେ ନାହିଁ। ଭଗବାନ ଯେଉଁ ଦେଇଛନ୍ତି, ଯାହା ସବୁ ଆମକୁ ଦେଇଛନ୍ତି, ଆମେ ନିଶ୍ୱାସଠୁ ଆରମ୍ଭ କରି ଜନ୍ମଠୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ ଭଗବାନଙ୍କ ଦ୍ୱାରା ସବୁକିଛି ଆମେ ପ୍ରାପ୍ତ ହେଉଛେ, କିନ୍ତୁ ଭଗବାନ ସବୁକିଛି ପ୍ରଦାନ କରୁଛନ୍ତି, କିନ୍ତୁ ଆମେ କହୁଛେ କେହି ଭଗବାନ ନାହାନ୍ତି ଆମେ ଭଗବାନଙ୍କୁ ପୂଜା କରିବା କ'ଣ ଦରକାର, ଆମେ ଇମାନଦାର ଭାବରେ ରହିବା ଭଗବାନଙ୍କର ଆମେ ପୂଜା କରିବା ନାହିଁ, କିନ୍ତୁ ଆମେ ସଚ୍ଚୋଟ ଭାବରେ ରହିବା, ଏଭଳି ଭାବରେ କହନ୍ତି କେତେଜଣ। ସେମାନେ ଯେମିତି ପ୍ରଭୁପାଦ ମହାରାଜ ଗୋଟେ ଉଦାହରଣ ଦିଅନ୍ତି, ଯେମିତି ଚୋରମାନେ ଚୋରମାନେ ଚୋରି କରିକି ଆଣିଲେ ତାଙ୍କ ବିରୁଦ୍ଧରେ ଯେତେବେଳେ ବଣ୍ଟନ କରୁଛନ୍ତି ସେତେବେଳେ ସେ କହୁଛନ୍ତି ଏଇଟାକୁ ଆମେ ଅନେଷ୍ଟଲି ବାଣ୍ଟିବା, ଇମାନଦାର ଭାବରେ ବାଣ୍ଟିବା। ଆଉ ସେ ରାଧା ଗୋବିନ୍ଦ ସ୍ୱାମୀ ମହାରାଜ କହନ୍ତି ଯଦି ସେମାନେ ଏଇଭଳି ଭାବରେ ଇମାନଦାର ଭାବରେ ବାଣ୍ଟୁଥାନ୍ତି ତାହେଲେ ପୋଲିସ ଆସିକି କହିବେ ଏଇ ଇମାନଦାର ଆସ ଆମର ଜେଲକୁ ଆସ, ସବୁ ଇମାନଦାର ଭାବରେ ବାଣ୍ଟୁଛ ତୁମେ। ଭଗବାନଙ୍କ ଦ୍ୱାରା ସବୁକିଛି ଆମେ ପ୍ରାପ୍ତ ହେଉଛେ କିନ୍ତୁ ଭଗବାନଙ୍କୁ ଆମେ ଗ୍ରହଣ କରୁନାହିଁ। କୃତଘ୍ନ ପ୍ରଭା ଏଇଠି ମଧ୍ୟ ଆଚାର୍ଯ୍ୟମାନେ ଟୀକାରେ କହିଛନ୍ତି, କୃତଘ୍ନ ଶ୍ରୀଧର ସ୍ୱାମୀ ଏକଥା କହିଛନ୍ତି, କୃତଘ୍ନ ସେମାନେ କୃତଜ୍ଞ ନୁହନ୍ତି, ସେମାନେ କୃତଘ୍ନ ବ୍ୟକ୍ତି। ଭଗବାନ ସବୁକିଛି ଦେଉଛନ୍ତି, ଭଗବାନଙ୍କର କୃତଜ୍ଞତା ଜ୍ଞାପନ କରୁନାହାନ୍ତି। ଶରଣ ପ୍ରପନ୍ନ ବ୍ରହ୍ମା ଇଦଂ ବିଶ୍ୱ ମଚ୍ଚଷ୍ଟ ଅପଶ୍ୟତ ବ୍ରହ୍ମା, ଏହିସବୁ ବିଶ୍ୱକୁ ଦେଖିପାରିଲେ ଭଗବାନଙ୍କ ଦ୍ୱାରା ଜ୍ଞାନ ପ୍ରାପ୍ତ ହେଇ କିଭଳି ଦେଖିପାରିଲେ ନା କଥମ ନା ସୁପ୍ତ ପୁରୁଷ ପ୍ରବୁଦ୍ଧ ସତ୍ ଯଥା ପଶ୍ୟତି ତଦବତ୍। ଜଣେ ଶୋଇକି ରହିଛି, ଜଣେ ଆସିକି ତାକୁ ହତ୍ୟା କରିବାକୁ ବସିଲାଣି, ତଥାପି ସେ ଜାଣିପାରୁନାହିଁ। ତେଣୁ ଯଦି ତାଙ୍କୁ ଜଣେ ଜାଗ୍ରତ କରିଦେବ, ଆରେ ତୋର ଶତ୍ରୁ ଆସୁଛି ଭାଗି ପଳା ବାହାର ପଳା ଦୂର ପଳେଇଯା, ସେତେବେଳେ ସେ ଜାଣିପାରିବ, ମାନେ ତା ଚକ୍ଷୁ ଖୋଲିଲେ ଜାଣିପାରିବ, ନହେଲେ ଜାଣିପାରିବ ନାହିଁ, ଶୋଇକି ରହିଛି ଜାଣିପାରିବ ନାହିଁ। ଅତ ଆପବର୍ଗ୍ୟା ମୁକ୍ତା ତେଷାମପି ଶରଣଂ, ଯେଉଁମାନେ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି ସେମାନେ ମଧ୍ୟ ଆପଣଙ୍କ ଶରଣରେ ଯାଉଛନ୍ତି। କୃତବିଧା କହିଲେ ସର୍ବେନ୍ଦ୍ରିୟ ଜୀବନେନ ତ୍ୱତ୍କୃତମ୍ ଉପକାର ଜାନତା କଥଂ ବିସ୍ମର୍ଯ୍ୟତେ, ଆପଣ ଯେଉଁ ଉପକାର କରୁଛନ୍ତି ଜୀବର ସେମାନେ ଜାଣିପାରୁନାହାନ୍ତି। ଚକ୍ଷୁ ଆମକୁ ଭଗବାନ ଚକ୍ଷୁ ଦେଇଛନ୍ତି, ଚକ୍ଷୁ ଯେଉଁମାନଙ୍କ ଚକ୍ଷୁ ନାହିଁ ସେମାନେ କେତେ ଦୁଃଖରେ ଅଛନ୍ତି, ଦେଖିପାରୁନାହାନ୍ତି ସେମାନେ, ଆମେ ଦେଖିପାରୁଛେ। ଯେଉଁମାନଙ୍କ କର୍ଣ୍ଣ ଶୁଣିପାରୁନାହାନ୍ତି, କ'ଣ ବଧିର ଅବସ୍ଥାରେ ରହିଛନ୍ତି, କେତେ କଷ୍ଟ ସେମାନେ ପାଉଛନ୍ତି। ଭଗବାନ ଆମକୁ ଶୁଣିବା ଶକ୍ତି ଦେଇଛନ୍ତି, ଦେଖିବା ଶକ୍ତି ଦେଇଛନ୍ତି, କହିବାର ଶକ୍ତି ଦେଇଛନ୍ତି, ଭଗବାନଙ୍କ ଉପକାର। କିନ୍ତୁ ଯେଉଁମାନେ କୃତଘ୍ନ ଏବଂ ଭୂତ ତ୍ୱାମ୍ ଅଭଜତ କୃତଘ୍ନା ଇତ୍ୟର୍ଥ, ଏଭଳି ବ୍ୟକ୍ତି ଯିଏ ଆପଣଙ୍କୁ ଭଜନ କରୁନାହିଁ, ଆପଣଙ୍କ ଶରଣରେ ଯାଉନାହିଁ, ତାହେଲେ ସେ କୃତଘ୍ନ ବ୍ୟକ୍ତି। ତେଣୁ ଏଠି ଆମର ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି, ଜିଜ୍ଞାସୁ ଜ୍ଞାନୀ ଆର୍ତ୍ତ ଭକ୍ତା ବିଖ୍ୟାତା ବାକ୍ଷ୍ୟତା, ପରଶ୍ଳୋକରେ କହିବେ। ଏଇ ଯେଉଁ ରହିଛନ୍ତି ଚାରି ଜଣ ଭଗବାନଙ୍କ ଶରଣରେ ଯାଆନ୍ତି, କିନ୍ତୁ ତିନି ଜଣଙ୍କ କଥା କହୁଛନ୍ତି ଏଠି, ଜିଜ୍ଞାସୁ ଜ୍ଞାନୀ ଆର୍ତ୍ତ ଭକ୍ତା, ଏଇ ତିନି ଜଣଙ୍କ କଥା ଏଠି କୁହାହେଉଛି, ସେମାନେ ଆପଣଙ୍କ ଶରଣରେ ଯାଆନ୍ତି। ଅର୍ଥାର୍ଥୀ କଥା ପରଶ୍ଳୋକରେ କହିବେ, ଇଏ ହେଉଛନ୍ତି ଅର୍ଥାର୍ଥୀର ଉଦାହରଣ ଇଏ ନା ଧ୍ରୁବ, ତେଣୁ ଅର୍ଥାର୍ଥୀ କଥା ତା ପରଶ୍ଳୋକରେ କହିବେ। ଯେଉଁମାନେ ଜ୍ଞାନୀ ଭଗବାନ ଜ୍ଞାନ ପ୍ରଦାନ କରୁଛନ୍ତି, ବୈଗୁଣ କହିଲେ ଜ୍ଞାନ ପ୍ରଦାନ କରୁଛନ୍ତି, ଆପବର୍ଗ୍ୟା କହିଲେ ମୁକ୍ତି। ତେଣୁ ଜିଜ୍ଞାସୁ ଜ୍ଞାନୀ, ଜ୍ଞାନୀମାନେ ମୁକ୍ତି ହୁଅନ୍ତି, ଆର୍ତ୍ତ ତେଣୁ ଏଇଭଳି ଭାବରେ ଆର୍ତ୍ତବନ୍ଧୁ, ସେଥିପାଇଁ କହିଲେ ସମ୍ବୋଧନ କଲେ ଆର୍ତ୍ତବନ୍ଧୁ, ଆର୍ତ୍ତ ଯେଉଁମାନେ ଦୁଃଖରେ ପଡ଼ିଛନ୍ତି ସେମାନେ ଭଗବାନଙ୍କ ଶରଣ ଆପଣଙ୍କ ଶରଣରେ ଯାଆନ୍ତି। ତେଣୁ ଯେଉଁମାନେ ଆପଣଙ୍କ ଶରଣରେ ଯାଉନାହାନ୍ତି ସେମାନେ ପ୍ରକୃତରେ କୃତଜ୍ଞ। ଆଉ କ'ଣ କୁହାଯିବ ତାଙ୍କ ବିଷୟରେ, ଯଦି କୁହାଯିବ ତାହେଲେ ଆମ କ୍ଲାସ୍ଟି ଚାଲିଯିବ। ତାଙ୍କ ବିଷୟରେ ଯଦି ଆମେ କହିବା, ଭଗବାନଙ୍କୁ ଗ୍ରହଣ କରୁନାହାନ୍ତି ସବୁକିଛି ପାଇକିରି ଭଗବାନଙ୍କ ଠାରୁ, ଏବଂ ଭଗବାନଙ୍କୁ ସେ ସମାଲୋଚନା କରୁଛନ୍ତି, ଭଗବାନଙ୍କୁ ଅପମାନ କରୁଛନ୍ତି, ଭଗବାନଙ୍କ ବିରୁଦ୍ଧରେ କଥା ସ୍ୱର ଉତ୍ତୋଳନ କରୁଛନ୍ତି। ଯେଉଁ ଜୁହା ଭଗବାନ ଦେଇଛନ୍ତି, ଶକ୍ତି ଦେଇଛନ୍ତି ଜୁହାରେ କଥା କହିବା ପାଇଁ, ସେଇ ଜୁହା ଭଗବାନ ଠାରୁ ଶକ୍ତି ପ୍ରାପ୍ତ ହୋଇ ସେ ଭଗବାନଙ୍କ ବିରୁଦ୍ଧରେ ସେଇଟା କହୁଛନ୍ତି, ଜୁହାର ବ୍ୟବହାର କରୁଛନ୍ତି। ଏଇଭଳି ଭାବରେ କୃତଜ୍ଞ ବ୍ୟକ୍ତି ସେମାନେ ସବୁ। ତେଣୁ ପ୍ରଭୁପାଦ ମହାରାଜ ମଧ୍ୟ ତାଙ୍କର ଭାବାର୍ଥ କହୁଛନ୍ତି ଯେ ଯେଉଁମାନେ ସତତ ପ୍ରୀତିପୂର୍ବକ ଭଗବାନଙ୍କ ସେବାରେ ନିଯୁକ୍ତ ହୋଇଥାନ୍ତି, ଭଗବାନ ସେମାନଙ୍କୁ ଅନ୍ତରରୁ ବୁଦ୍ଧି ପ୍ରଦାନ କରନ୍ତି, ଏହିପରି ଭାବରେ ସେମାନେ ପରମାର୍ଥିକ ମାର୍ଗରେ ଅଧିକ ଅଗ୍ରଗତି କରନ୍ତି। ତେଣୁ ଯେଉଁମାନେ ସୁକୃତିବାନ ବ୍ୟକ୍ତି ସେମାନେ ଭଗବାନଙ୍କ ଶରଣରେ ଯାଆନ୍ତି। ତେଣୁ ଯାହା ଚତୁର୍ଥ ଅର୍ଥାର୍ଥ ଭକ୍ତ ମଦବିଦ ସତୁ ଅତି ନିକୃଷ୍ଟା ମୂଢ଼ା ଇତ୍ୟାହ ପର ଶ୍ଳୋକଟି କହିଲେ ଏଇଥିପାଇଁ ସେ ତିନି ଜଣ ଯେଉଁ ଭଗବାନଙ୍କ ଶରଣରେ ଯାଆନ୍ତି କିନ୍ତୁ ଇଏ ଯେଉଁ ଅର୍ଥାର୍ଥୀ ବ୍ୟକ୍ତି ଯେଉଁମାନେ ଭଗବାନଙ୍କ ଶରଣରେ ଯାଆନ୍ତି ଭଗବାନ କହିଲେ ଏମାନେ ସବୁ ପ୍ରକୃତରେ ଉଦାରା ଚତୁର୍ବିଧା ବଦନ୍ତିମାନ ଜନା ସ୍ୱୀକୃତି ନ ଅର୍ଜୁନ ସମସ୍ତେ ସ୍ୱୀକୃତିମାନ ବ୍ୟକ୍ତି କିନ୍ତୁ ଧ୍ରୁବ ନିଜକୁ ଭାବୁଛନ୍ତି କ'ଣ ନା ସିଏ ହେଉଛନ୍ତି ପ୍ରକୃତରେ କ'ଣ ଅତି ନିକୃଷ୍ଟ ଏ ଚାରି ଜଣଙ୍କ ଭିତରେ ଅତି ନିକୃଷ୍ଟ ହେଉଛନ୍ତି ଇଏ ଧ୍ରୁବ ଅର୍ଥପ୍ରାପ୍ତ ଭାବେ ଆସିଛନ୍ତି ଭଗବାନଙ୍କୁ ପାଇକିରି ତାଙ୍କର ଚିନ୍ତା ହୋଇଯାଉଛି କାହିଁକି ମୁଁ ଏ ଚିନ୍ତା କଲି ଏ ଧନ ଚିନ୍ତା କଲି କାହିଁକି ଭଗବାନ ପ୍ରାପ୍ତ ହୋଇ ଆଉ ତାଙ୍କର ଧନ ଆଶା ରହୁନାହିଁ ତେଣୁ ଏଠି କୁହାଯାଉଛି ଯହ ଚତୁର୍ଥ ଅର୍ଥାର୍ଥୀ ଭକ୍ତ ମଦବିଦ ସତୁ ଅତି ନିକୃଷ୍ଟା ମୂଢ଼ା ଯେଉଁମାନେ ଅର୍ଥପ୍ରାପ୍ତ ଭାବେ ଭଗବାନଙ୍କୁ ଶରଣରେ ଯାଆନ୍ତି ସେମାନେ ସବୁଠାରୁ ମୂର୍ଖ ବ୍ୟକ୍ତି ସେମାନେ ସବୁଠାରୁ ମୂଢ଼ା ମୂର୍ଖ ବ୍ୟକ୍ତି ତେଣୁ ପରଶ୍ଳୋକରେ କହୁଛନ୍ତି ନୂନଂ ବିମୁଷ୍ଟ ମତୟ ସ୍ତବ ମାୟା ତେ ଯେ ତ୍ୱାଂ ଭବାପେୟ ବିମୋକ୍ଷଣଂ ଅନ୍ୟ ହେତୁ ଅର୍ଚ୍ଚନ୍ତି କଳ୍ପକତରୁ କୁଣପୋପଭୋଗ୍ୟଂ ଇଚ୍ଛନ୍ତି ଯତ୍ ସଂସ୍ପର୍ଶଂ ସ୍ପର୍ଶଜଂ ନିରୟେପି ନୂନାଂ ନୂନଂ ବିମୁଷ୍ଟ ମତୟ ଯାହାଙ୍କର ବୁଦ୍ଧି ନଷ୍ଟ ହୋଇଯାଇଛି ନିଶ୍ଚିନ୍ତ ଭାବରେ ସେମାନେ ତବ ମାୟାତେ କେମିତି ବୁଦ୍ଧି ନଷ୍ଟ ହୋଇଛି ନା ଆପଣଙ୍କ ମାୟାରେ ମାୟା ଦ୍ୱାରା ତାଙ୍କର ବୁଦ୍ଧି ନଷ୍ଟ ହୋଇଯାଇଛି ମାୟା ଅପହୃତ ଜ୍ଞାନ ଯେ ତ୍ୱାଂ ଭବାପୟ ବିମୁକ୍ଷଣ ଅନ୍ୟ ହେତୁ ଯିଏକି ଭବ ଅପୟ ବିମୁକ୍ଷଣ ଭବ ସାଗରୁ ଯେ ଉଦ୍ଧାର କରିଦେଇପାରିବେ ଆପଣ ସେହିଭଳି ଆପଣଙ୍କ ପାଖରେ ଅନ୍ୟ ହେତୁ ଅନ୍ୟ କାରଣରେ ଯିଏ ଶରଣରେ ଯାଆନ୍ତି ଅର୍ଚ୍ଚନ୍ତି କଳ୍ପକତରୁ କୁଣପୋପଭୋଗ୍ୟମ କଳ୍ପତରୁ ପାଖକୁ ଯାଇକରି ଯଦି କହିବେ କଳ୍ପତରୁ ଗଲେ ସେ ଯାହା ଚାହିଁବେ ତାହା ପ୍ରଦାନ କରିବେ କିନ୍ତୁ ସେଇ କଳ୍ପତରୁକୁ ପାଖକୁ ଯାଇକରି ଖାଲି ଶରୀରର ଆବଶ୍ୟକତା ପୂରଣ କରିବା ପାଇଁ ଯଦି କହିବେ କୁଣପୋପଭୋଗ୍ୟମ ଏ ଶରୀର ଗୋଟେ କୁଣପ ବୋଲି କୁହାଯାଇଛି ଭାଗବତ ଦଶମ ସ୍କନ୍ଧ 84 ଅଧ୍ୟାୟରେ ଗୋଟେ ଶ୍ଳୋକ ଅଛନ୍ତି ଯଶ୍ୟାତ୍ମବୁଦ୍ଧି କୁଣପେ ତ୍ରିଧାତୁକେ ଶୋଧି ଏ ଶରୀର ତିନୋଟି ଧାତୁରେ ତିଆରି କଫ ବାତ ପିତ୍ତ ଏ କୁଣପ ପୁରା ଖୋଳ ଭଳି ଗୋଟେ କଭରିଂଟେ କିନ୍ତୁ ସେମାନେ ଭାବନ୍ତି ଏଇ ଶରୀର ହେଉଛି ସବୁକିଛି ତେଣୁ ଶରୀର ପାଇଁ ଯଦି ଜଣେ କଳ୍ପତରୁ ପାଖକୁ ଯାଇକରି କିଛି କାମନା କରେ ଇଚ୍ଛନ୍ତି ଯତ୍ ସ୍ପର୍ଶଜଂ ନିରୋପି ନୃଣାମ ସ୍ପର୍ଶଜଂ ସଂସ୍ପର୍ଶତା ଭୋଗା ଯେଉଁ ରହିଛି ଚକ୍ଷୁ ଦ୍ୱାରା ଆମେ ଦେଖିକରି ଯେଉଁ ଆନନ୍ଦ ପ୍ରାପ୍ତ ହେଉଛେ କର୍ଣ୍ଣ ଦ୍ୱାରା ଶୁଣିକରି ଯେଉଁ ଆନନ୍ଦ ପ୍ରାପ୍ତ ହେଉଛେ ଏ ଶବ୍ଦ ସ୍ପର୍ଶ ରୂପ ରସ ଗନ୍ଧ ଏ ପାଞ୍ଚ ପ୍ରକାର ଯେଉଁ ଆନନ୍ଦ ରହିଛି ଭୌତିକ ଜଗତର ଭୌତିକ ଆନନ୍ଦ ସଂସ୍ପର୍ଶତା ଭୋଗା ବୋଲି କୁହାଯାଉଛି ଏସବୁ ଦ୍ୱାରା ଯେଉଁମାନେ ଇଚ୍ଛା କରନ୍ତି ଏ କଳ୍ପତରୁଙ୍କ ପାଖରୁ ସେମାନେ ନିରୟପି ନୃଣା ନିରୟ କହିଲେ ନର୍କରେ ମଧ୍ୟ ସେସବୁ ଭୋଗ ରହିଛି କିନ୍ତୁ ଆମେ କଳ୍ପତରୁ ପ୍ରାପ୍ତ ହେଲେ ଯାହା ଚାହିଁବା ତାହା ପ୍ରାପ୍ତ ହୋଇପାରିବା କିନ୍ତୁ ଆମେ ଚାହୁଁଛେ ଏଇ ତୁଚ୍ଛ ଭୋଗ ତେଣୁ ଇଏ କହିବାର ଉଦ୍ଦେଶ୍ୟ ହେଉଛି ମୋ ଭଳି ବ୍ୟକ୍ତି ମୂଢ଼ା ସେଥିପାଇଁ ସେ କଥା ଏ ଶ୍ଳୋକଟି କହିଲେ ବିମୁଷ୍ଟ ମତ କହିଲେ ବଞ୍ଚିତ ବୁଦ୍ଧୟ ବିଷୟ ସମ୍ବନ୍ଧଜନ୍ୟ ସୁଖଂ ତ ନରକେ ବି ଶୁକରାଦି ଯୋନି ଅପି ଭବତି ନର୍କରେ ବା ଶୁକରାଦି ଯୋନିରେ ମଧ୍ୟ ସେଇଟା ମିଳୁଛି ସେ ସୁଖ ମିଳୁଛି ତାହେଲେ ଆମେ ସେଇ ସୁଖ ପାଇବା ପାଇଁ ଯଦି କଳ୍ପତରୁ ପାଖରେ ପ୍ରାର୍ଥନା କରିବା ତାହେଲେ ଆମଠୁ ଆଉ କିଏ ବିମୁଷ୍ଟ ମତୟ ଭଗବାନ ମାୟା ଦ୍ୱାରା ଆମର ମତି ଭ୍ରମ ହୋଇଯାଇଛି ସେଥିପାଇଁ ଆମେ ଏଇସବୁ ତୁଚ୍ଛ ଜିନିଷ ଭଗବାନଙ୍କ ପାଖରେ ପ୍ରାର୍ଥନା କରୁଛେ ତେଣୁ ପ୍ରଭୁପାଦ ମହାରାଜ କହୁଛନ୍ତି ଶ୍ରୀଧର ସ୍ୱାମୀ କହୁଛନ୍ତି କୁଣପ ତୁଲ୍ୟନ କହିଲେ ଶବ ତୁଲ୍ୟନ ଶବ ଭଳି ଶରୀରଟେ ଶବ ଭଳି ଆତ୍ମା ଚାଲିଗଲେ ଏ ଶରୀର କିଛି ମୂଲ୍ୟ ନାହିଁ କିନ୍ତୁ ଏ ଶରୀର ପାଇଁ ଆମେ କେତେ ଚିନ୍ତା କରୁଛେ ତେଣୁ ପ୍ରଭୁପାଦ ମହାରାଜ ମଧ୍ୟ ଭାବାର୍ଥରେ କହୁଛନ୍ତି ଧ୍ରୁବ ମହାରାଜ ଅନୁତାପ କଲେ କାରଣ ସେ ଭୌତିକ ଲାଭ ନିମିତ୍ତ ଭଗବାନଙ୍କ ପାଖକୁ ଆସିଛନ୍ତି ସେ ଏଠାରେ ନିଜକୁ ଧିକ୍କାର କରୁଛନ୍ତି ମୁଁ କାହିଁକି ଧନ ପ୍ରାପ୍ତ ହେବା ପାଇଁ ଆସିଲି ନାରଦମୁନି କହୁଥିଲେ ମୁଁ ଶୁଣିଲି ନାହିଁ ତାଙ୍କ କଥା ତେଣୁ ବର୍ତ୍ତମାନ ସେ ଏଇଭଳି ଭାବରେ ନିଜକୁ ଧିକାର କରୁଛନ୍ତି। ଯାହା ହଉ ସବୁ ଜ୍ଞାନ ପ୍ରାପ୍ତ ହେଇଗଲେ, ତେଣୁ ଯଦି ଭଗବାନ କହିବେ, ଯଦି ଭଗବାନ କହିବେ, ପ୍ରଭୁପାଦ ମହାରାଜ କହନ୍ତି, ଗୋଟେ କଥା କହିଥିଲେ, ଏ ଯେଉଁମାନେ ଭଗବାନଙ୍କୁ ଗ୍ରହଣ କରୁନାହାନ୍ତି, କଥମାର୍ଥ ବନ୍ଧୁ କୃତବିଦା, ଭଗବାନ କେମିତି ଜଣେ ଭୁଲିଯିବ। ତେଣୁ ପ୍ରଭୁପାଦ ମହାରାଜ ଗୋଟେ ଉଦାହରଣ ଦେଇଥିଲେ, ପାଶ୍ଚାତ୍ୟ ଜଗତରେ ଗୋଟେ ଉଦାହରଣ ରହିଛି। ସେ ଜଣେ ବ୍ୟକ୍ତି, ସେ ସକାଳୁ ହେଲେ ଚାଲିଯାଏ ତାଙ୍କ କାର୍ଯ୍ୟରେ, ଅଫିସ୍ କାର୍ଯ୍ୟରେ। ତେଣୁ ସେତେବେଳେ ଛୋଟ ପିଲା, ତାର ଗୋଟେ ଛୋଟ ପିଲାଟି ଥିଲା, ସେ ଶୋଇକି ରହିଥିବ। ତେଣୁ ଅଫିସରୁ ଫେରିଲା ବେଳକୁ ରାତି ହେଇଯାଇଥିବ, ସେତେବେଳେ ସେ ପିଲାଟି ମଧ୍ୟ ଶୋଇଥିବ। ସକାଳୁ ଗଲାବେଳେ ସେ ଶୋଇଥିବ, ଫେରିଲା ବେଳକୁ ମଧ୍ୟ ଶୋଇଥିବ। ଏଇଭଳି ଭାବରେ ସେ ପିଲାର ପିତାଙ୍କ ସହିତ ଭେଟ ହେଇପାରୁନି, କଥାବାର୍ତ୍ତା କିଛି ହେଇପାରୁନାହାନ୍ତି। ତେଣୁ କିଛି ଦିନ ଗଲା ପରେ ସେ ପିଲାଟି ଯେତେବେଳେ ବଡ଼ ହେଇଗଲା, ସେତେବେଳେ ଗୋଟେ ଥର ପିତାଙ୍କୁ ଦେଖିଲା, ପିତା ଅଫିସ ଯାଇନଥିଲେ, ତାଙ୍କ ଘରେ ଦେଖିଲା। ତେଣୁ ପଚାରୁଛନ୍ତି ମାଆଙ୍କୁ, ହୁ ଇଜ୍ ଦିସ୍ ମ୍ୟାନ୍, ନା ହି ଇଜ୍ ଏ ଫାଦର, ହ୍ୱାଟ୍ ଇଜ୍ ଦ ମିନିଂ ଅଫ୍ ଦି ଫାଦର, ଫାଦରର ଅର୍ଥ କ'ଣ। ସେହିଭଳି ଭାବରେ କୃତଜ୍ଞ ବ୍ୟକ୍ତି ଭଗବାନଙ୍କଠାରୁ ସବୁ ପାଇକିରି ସବୁ ପ୍ରାପ୍ତ ହେଉଛନ୍ତି, ଚଳୁଛନ୍ତି, କିନ୍ତୁ ଭଗବାନଙ୍କ ଶରଣରେ ଯାଉନାହାନ୍ତି, ଭଗବାନଙ୍କୁ କୃତଜ୍ଞତା ଜ୍ଞାପନ କରୁନାହାନ୍ତି। ଆମର କୁହାଯାଏ, ଜଣେ ଅନ୍ତତପକ୍ଷେ ଆମକୁ ଯଦି ପାଣି ଗ୍ଲାସ୍ଟେ ଦେଉଛନ୍ତି, ଥ୍ୟାଙ୍କ ୟୁ ବୋଲି, ପାଶ୍ଚାତ୍ୟ ଜଗତରେ ଏଇଟା ରହିଛି, ଥ୍ୟାଙ୍କ ୟୁଟା ଭାରି ଜୋରରେ କହିବେ। ତେଣୁ କିନ୍ତୁ ଭଗବାନଙ୍କୁ ଥ୍ୟାଙ୍କ ୟୁ କହିବେନି, କୁକୁରମାନଙ୍କୁ ଥ୍ୟାଙ୍କ ୟୁ କହିବେ। ତେଣୁ ତା ପର ଶ୍ଳୋକରେ ଶ୍ରୀଧର ସ୍ୱାମୀ ଯଦି କୁହାଯିବ, ଭଗବାନ କହିବେ, ନନୁ ସ୍ୱର୍ଗାଦି ସୁଖମ ସକାମୀ ପ୍ରାପ୍ୟତେ ନିଷ୍କାମ ଭଜନେ ତୁ ତତ୍ ନ ସ୍ୟାତ୍ ଇତ୍ୟଥ। ସ୍ୱର୍ଗ ସୁଖ ଇତ୍ୟାଦି ରହିଛି, ଏଇଟା କ'ଣ ନର୍କ ସୁଖ ବୋଲି କହୁଛ ତମେ? ସ୍ୱର୍ଗର ସୁଖ ସବୁ ରହିଛି, ସକାମ ଭଜନ ଯେଉଁମାନେ କାମନା ଥାଇକିରି ଭଜନ କରନ୍ତି, ସେମାନେ ସ୍ୱର୍ଗ ଲୋକକୁ ଉନ୍ନୀତ ହେବେ, ଏସବୁ ରହିଛି। ଆଉ ନର୍କ ବୋଲି କେମିତି କହୁଛ? ଯଦି ଭଗବାନ କହିବେ, ତେଣୁ ଏ ଶ୍ଳୋକଟି କହୁଛନ୍ତି, ଦଶ ନମ୍ବର ଶ୍ଳୋକ। ଜାନିର୍ବୃତି ସ୍ତନୁଭୃତାଂ ତବ ପାଦ ପଦ୍ମ ଧ୍ୟାନାଦ୍ଭବ ଜନକଥା ଶ୍ରବଣେନ ବା ସ୍ୟାତ୍ ସା ବ୍ରହ୍ମଣି ସ୍ୱମହି ମନ୍ୟପି ନାଥମାଭୂତ୍ କଂ ତ୍ୱତ୍ ଅନ୍ତକାଶୀ ଲୁଳିତାତ୍ ପତତାଂ ବିମାନାତ୍। କହୁଛନ୍ତି ଧ୍ରୁବ, କହୁଛନ୍ତି ପ୍ରଭୁ, ଯା ନିର୍ବୃତି ସ୍ତନୁଭୂତାଂ ତବ ପାଦ ପଦ୍ମମ୍, ଯେଉଁମାନେ ଶରୀରଧାରୀ ଜୀବମାନେ, ସେ ଯେଉଁ ନିର୍ବୃତି, ଯେଉଁ ଆନନ୍ଦ ଆପଣଙ୍କ ପାଦ ପଦ୍ମରୁ ପ୍ରାପ୍ତ ହୁଅନ୍ତି, ଯା ନିର୍ବୃତି ତନୁଭୂତାଂ ତବ ପାଦ ପଦ୍ମମ୍ ଧ୍ୟାନାତ୍ ଭବଜ୍ଜନ କଥା ଶ୍ରବଣେନ ବା ସ୍ୟାତ୍, ଆପଣଙ୍କର ଚରଣ ପଦ୍ମକୁ ଧ୍ୟାନ କରି ବା ଆପଣଙ୍କ ଭକ୍ତମାନଙ୍କର ଠାରୁ ଆପଣଙ୍କ କଥା ଶ୍ରବଣ କରି, ଭବଜ୍ଜନ କଥା ଶ୍ରବଣେନ ବା ସ୍ୟାତ୍, ସେ ଯେଉଁ ଆନନ୍ଦ ପ୍ରାପ୍ତ ହୁଅନ୍ତି। ଧ୍ରୁବ କହୁଛନ୍ତି, ସା ବ୍ରହ୍ମଣି ସ୍ୱ ମହିମନ୍ୟପି ନାଥ ମା ଭୂତ୍, ଏ ନାଥ, ଏ ପ୍ରଭୁ, ସେ ଆନନ୍ଦ ଆପଣଙ୍କ ପାଖରେ ମଧ୍ୟ ନାହିଁ, ସେ ଆନନ୍ଦ ସା ବ୍ରହ୍ମଣୀ ସୋ ମହିମନ୍ୟପି ନାଥ ମା ଭୂତ୍ କଂ ତୁ ଅନ୍ତକାଶୀ ଲୁଳିତାତ୍ ପତତାଂ ବିମାନାତ୍। ଏ ଯେଉଁ ଭୌତିକ ସୁଖ ରହିଛି, ମୃତ୍ୟୁ ରୂପକ ଖଡ଼ଗ ଦ୍ୱାରା ଧ୍ୱଂସ ହେଇଯାଉଛି ସବୁକିଛି। ଯେମିତି ଜଣେ ବିମାନରୁ ପଡ଼ିଗଲା, ପଡ଼ିକିରି ମୃତ୍ୟୁବରଣ କରୁଛି, ସେହିଭଳି ଭାବରେ ଏ ଭୌତିକ ସୁଖ, ମୃତ୍ୟୁ ରୂପକ ଖଡ଼ଗ ଦ୍ୱାରା ସେମାନେ ମୃତ୍ୟୁବରଣ କରୁଛନ୍ତି। ଏ ଭୌତିକ ସୁଖ କ'ଣ ଏହି ସଂସ୍ପର୍ଶ ଭୋଗା ଦୁଃଖ ଜନେଇବ, ଦୁଃଖରୁ ଆସୁଛି ଏବଂ ଅନ୍ତିମରେ ମଧ୍ୟ ସେଇ ଦୁଃଖ ହିଁ ପ୍ରାପ୍ତ ହେଉଛନ୍ତି। ତେଣୁ କିନ୍ତୁ ସେ ଯେଉଁ ଆନନ୍ଦ ଆପଣଙ୍କ ପାଦପଦ୍ମରେ ରହିଛି, ଭଗବାନଙ୍କର ଧ୍ୟାନ କରି ବା ଭଗବାନଙ୍କର କଥା ଶ୍ରବଣ କରି ଯେଉଁ ଆନନ୍ଦ ପ୍ରାପ୍ତ ହେଉଛନ୍ତି, ସେ ଆନନ୍ଦ ଆପଣଙ୍କ ପାଖରେ ନାହିଁ। ଏଠି ଗୋଟିଏ କଥା ରହୁଛି, ବିଷୟ ଜାତୀୟ ଆନନ୍ଦ ଏବଂ ଆଶ୍ରୟ ଜାତୀୟ ଆନନ୍ଦ, ଭଗବାନ ହେଉଛନ୍ତି ଆନନ୍ଦର ବିଷୟ ଏବଂ ଭଗବାନଙ୍କ ଭକ୍ତମାନେ ଆନନ୍ଦର ଆଶ୍ରୟ। ଭଗବାନ ଯେଉଁ ଆନନ୍ଦ ପ୍ରାପ୍ତ ହେଉନାହାନ୍ତି, ସେ ଆନନ୍ଦ ଘନ, ସେ ସଚ୍ଚିଦାନନ୍ଦ ଘନ, କିନ୍ତୁ ଭକ୍ତମାନେ ତାଙ୍କୁ ଭଜନ କରି, ଭକ୍ତମାନେ ତାଙ୍କୁ ସେବା କରି ଯେଉଁ ଆନନ୍ଦ ପ୍ରାପ୍ତ ହେଉଛନ୍ତି, ଭଗବାନ ଜାଣିପାରୁନ୍ତି ସେ ଆନନ୍ଦଟା କିଭଳି। ଇଏ ହେଉଛି ଆଶ୍ରୟ ଜାତୀୟ ଆନନ୍ଦ। ଆଶ୍ରୟ ଜାତୀୟ ଆନନ୍ଦ ବିଷୟ ଜାତୀୟ ଆନନ୍ଦ ଠାରୁ କୋଟି ଗୁଣ ଅଧିକ ବୋଲି କୁହାଯାଏ। ଭଗବାନ ଲୋଭକର ଲୋଭ ଆସିଗଲା ଭଗବାନଙ୍କର, ମହାପ୍ରଭୁ ମହାପ୍ରଭୁ ଉପରେ ଆସିଲେ। ଆମର ଶ୍ରୀମଦ୍ ଗୌରବନ୍ଦ ସ୍ୱାମୀ ମହାରାଜ କହୁଥିଲେ ଯେ ଭଗବାନ ଯେତେବେଳେ ନୃସିଂହଦେବ ରୂପରେ ଆସିଲେ ସେତେବେଳେ ପୁତ୍ର ଯେଉଁ ପ୍ରହ୍ଲାଦଙ୍କୁ କୋଳରେ ବସେଇକରି ସେ ଯେଉଁ ଆନନ୍ଦ ପ୍ରାପ୍ତ ହେଉଥିଲେ ସେ ଚିନ୍ତା କଲେ ପ୍ରହ୍ଲାଦର କିଭଳି ଆନନ୍ଦ, ମୁଁ ପିତା ରୂପରେ ଯେଉଁ ଆନନ୍ଦ ପ୍ରାପ୍ତ ହେଉଛି ପ୍ରହ୍ଲାଦଙ୍କର କି ଆନନ୍ଦ ସେ ଜାଣିପାରୁନାହାନ୍ତି, କାହିଁକିନା ସେ ପୁତ୍ର କାହାର ହେଇନାହାନ୍ତି, ସେ ଖମ୍ବରୁ ବାହାରିଲେ। ତେଣୁ ପର ଅବତାରରେ ତ୍ରେତା ଯୁଗରେ ଭଗବାନ ରାମଚନ୍ଦ୍ର ରୂପରେ ଆସିଲେ, ପିତାମାତାଙ୍କୁ ଆଶ୍ରୟ କରି ଆସିଲେ, ପୁତ୍ରର ଆନନ୍ଦଟା ପ୍ରାପ୍ତ ହେଲେ। କିନ୍ତୁ ତଥାପି ଆଉ ଗୋଟିଏ ରହିଗଲା ତାଙ୍କର ଲୋଭ। ସେ ଲୋଭ କ'ଣ ନା, ଭଗବାନ ରାମଚନ୍ଦ୍ରଙ୍କର ଲୀଳାରେ ସେ ଏକପତ୍ନୀ ମର୍ଯ୍ୟାଦା ପୁରୁଷୋତ୍ତମ ଏକପତ୍ନୀ ବ୍ରତ ଧାରଣ କରିଥିଲେ। ତେଣୁ ଯେତେବେଳେ ଯେଉଁ ରହିଛନ୍ତି ଦଣ୍ଡକାରଣ୍ୟରେ, ମୁନି ଋଷିମାନେ ଚାହୁଁଥିଲେ ତାଙ୍କ ସଙ୍ଗ କରିବା ପାଇଁ, ସେ ମନା କରିଦେଲେ। ତେଣୁ ତାଙ୍କର ଲୋଭ ଆସିଲା, ବହୁ ପତ୍ନୀ ଗ୍ରହଣ କଲେ କି ଆନନ୍ଦ, ସେଇଟା ଲୋଭ ଆସିଲା। ତେଣୁ ଦ୍ୱାପର ଯୁଗରେ ଭଗବାନ କୃଷ୍ଣ ରୂପରେ 16,108 ରାଣୀଙ୍କୁ ବିବାହ କଲେ ଏବଂ କୋଟି କୋଟି ଗୋପୀମାନଙ୍କ ସହିତ ରାସଲୀଳା କଲେ, ପରୋକ୍ଷା ଭାବରେ ରାସଲୀଳା କଲେ। ଏସବୁ ତାଙ୍କର ଲୋଭ, କିନ୍ତୁ ତଥାପି ତାଙ୍କର ଲୋଭ ଲୋଭ ପୂର୍ଣ୍ଣ ହୋଇପାରିଲା ନାହିଁ, ପୁଣି ଗୋଟେ ଲୋଭ ରହିଗଲା, ତିନୋଟି ଲୋଭ ରହିଗଲା ପୁଣି। କ'ଣ ସେ ଶ୍ରୀରାଧାୟା ପ୍ରଣୟ ମହିମା କିଦୃଶଂ ବା ନୈବା ସ୍ୱାଦ୍ୟୋ ହେନା ଅଦ୍ଭୁତ ମଧୁରିମା କିଦୃଶଂ ବା ମଦୀୟ ସୌଖ୍ୟଂ ଚାଷଂ ମଦନୁଭବତ୍ କିଦୃଶଂ ବେତି ଲୋଭା ତଦ୍ଭାବାଢ଼୍ୟ ସମଜନୀ ସଚିଗର୍ଭ ସିନ୍ଧୁ ହରିନ୍ଦୁ। ଏ ତିନୋଟି ବାଞ୍ଛା ରହିଗଲା, ତିନ ବାଞ୍ଛା ଅଭିଳାଷୀ ସଚିଗର୍ଭେ ପରକାଶୀ ସଙ୍ଗେ ଲୟା ପାରିଷଦ ଗଣ। ମହାପ୍ରଭୁ ସେଥିପାଇଁ ଆସିଲେ, ଯେଉଁ ରାଧାରାଣୀ ଭଗବାନଙ୍କର ସେବାରେ ଯେଉଁ ଆନନ୍ଦ ପ୍ରାପ୍ତ ହେଉଛନ୍ତି, ସେ ଆନନ୍ଦଟା କିଭଳି ଭଗବାନ ଜାଣିପାରିଲେ ନାହିଁ। ତେଣୁ ରାଧାରାଣୀଙ୍କର ଭାବ ଚୋରି କରିକି ଆଣିକରି ମହାପ୍ରଭୁ ରୂପରେ ଆସିକରି ସବୁ ଲୀଳା କଲେ। ଏ ବହୁତ ବହୁତ ବିସ୍ତାର ପ୍ରସଙ୍ଗ, ଆମେ ସେଥିରେ ଆଲୋଚନା କରିବା ନାହିଁ। ତେଣୁ ଏଠି ପ୍ରହ୍ଲାଦ ମହାରାଜ ଧ୍ରୁବ ସେଇଆ କଥା କହୁଛନ୍ତି, ଆଉ ଆମେ ଯେଉଁ ଆନନ୍ଦ ପ୍ରାପ୍ତ ହେଉଛୁ ଆପଣ ସେତେ ପ୍ରାପ୍ତ ହୋଇପାରୁନାହାନ୍ତି। ତେଣୁ ଯେଉଁମାନେ ଚାହାନ୍ତି ଆମେ ଭଗବାନ ସହିତ ମିଶି ଏକ ହୋଇଯିବୁ, ସେମାନେ ପ୍ରକୃତରେ ତାଙ୍କର ବୁଦ୍ଧି ଏତେ ଉନ୍ନତ ନୁହଁ। କାରଣ ଭଗବାନ ଚାହୁଁଛନ୍ତି ଭକ୍ତର ଯେଉଁ ଆନନ୍ଦ ସେଇଟା କିଭଳି, ସେଥିପାଇଁ ସେ ଭକ୍ତ ଭାବରେ ଆସୁଛନ୍ତି। ଆମେ ଭଗବାନ ସହିତ ମିଶି ଏକ ହୋଇଗଲେ କେଉଁ ଆନନ୍ଦ ପ୍ରାପ୍ତ ହେବା, ଆମେ ତ ଭଗବାନ ସହିତ ଏକ ହୋଇପାରିବା ନାହିଁ। ତେଣୁ ଏଠି ପ୍ରଭୁପାଦ ମହାରାଜ କହୁଛନ୍ତି, ପୂର୍ବ ଶ୍ଳୋକରେ ଆମେ ଯେଉଁ ଦେଖୁଛେ ଭବାପେୟ ଶବ୍ଦ ଯାହାର ଅର୍ଥ ହେଉଛି ଜନ୍ମ ମୃତ୍ୟୁ, ଭଗବାନ ବ୍ୟକ୍ତିକୁ ଜନ୍ମ ମୃତ୍ୟୁ ଚକ୍ରରୁ ଘୂର୍ଣ୍ଣନରୁ ମୁକ୍ତି ଦେଇପାରନ୍ତି। କିନ୍ତୁ ଯେ ଶୁଦ୍ଧ ଭକ୍ତଗଣ ଭଗବାନଙ୍କର ଦିବ୍ୟ ଲୀଳା ଗୁଣ ଶ୍ରବଣ କୀର୍ତ୍ତନ କରି ଯେଉଁ ଦିବ୍ୟ ଆନନ୍ଦ ଲାଭ କରନ୍ତି, ତାହା ବ୍ରହ୍ମାନନ୍ଦ ଠାରୁ ବହୁ ଗୁଣରେ ଅଧିକ ଅଟେ। ତେଣୁ ଧ୍ରୁବ ଏହିଭଳି ଭାବରେ କହିଛନ୍ତି, ଆପଣଙ୍କର ସେବାରେ ଯେଉଁ ଆମେ ଆନନ୍ଦ ପ୍ରାପ୍ତ ହେଉଛି, ସେ ଆନନ୍ଦ ଆପଣ ନିଜେ ପ୍ରାପ୍ତ ହୋଇପାରୁନାହାନ୍ତି, ଆପଣଙ୍କ ଠାରେ ନାହିଁ ସେ ଆନନ୍ଦ। ତେଣୁ ଯଦି ଶ୍ରୀଧର ସ୍ୱାମୀ କହୁଛନ୍ତି, ଅଥ ତେ କଥା ଶ୍ରବଣାୟ ସତ୍ସଙ୍ଗତି ଦେଇ ଇତ୍ୟାହ। ତେଣୁ ଭଗବାନ ପାଖରେ ପ୍ରାର୍ଥନା କରୁଛନ୍ତି, ପ୍ରଭୁ ଆପଣଙ୍କର କଥା ଶୁଣିବା ପାଇଁ, ଏ କଥା ଶୁଣିବା ପାଇଁ ଆମର ଏଇଠି ବ୍ୟବସ୍ଥା କରାଯାଇଛି। ସାତ ଦିନର କଥା, ସବୁଦିନ କଥା ଚାଲୁଛି, ଏ କଥା ଶୁଣିବା ପାଇଁ ପ୍ରାର୍ଥନା କରୁଛନ୍ତି। କିନ୍ତୁ ଆମେ ଏଠି କଥା କହିଲେ ମଧ୍ୟ ଲୋକମାନଙ୍କର କଥା ଶୁଣିବା ପାଇଁ ଆଗ୍ରହ ନାହିଁ। ଯାହା ହଉ, ସେ କହୁଛନ୍ତି ଧ୍ରୁବ କହୁଛନ୍ତି, ଅଥବା ତେ କଥା ଶ୍ରବଣାୟ ସତ୍ସଙ୍ଗତି ଦେଇ, ସତ୍ସଙ୍ଗ ପ୍ରଦାନ କରନ୍ତୁ ଯାହାଦ୍ୱାରା କି ଆମେ ଆପଣଙ୍କର କଥା ଶ୍ରବଣ କରିବୁ। ଦେହି ଏହି ମନ ଏହି କାମନା ଧରିକିରି, ଏହି କାମନାରେ ବା ଏହି ଆଶାରେ ପର ଶ୍ଳୋକଟି କହୁଛନ୍ତି, 11 ଶ୍ଳୋକ, ପ୍ରସିଦ୍ଧ ଶ୍ଳୋକ। ଭକ୍ତି ମୋହୋ ପ୍ରଭତାଂ ତ୍ୱୟିମେ ପ୍ରସଙ୍ଗୋ ଭୂୟାତ୍ ଅନନ୍ତ ମହତାଂ ଅମଳାଶୟାନାଂ ଜେନାଂ ଯଶୋ ଉଲ୍ଲବଣ ଉରୁବସନଂ ବ୍ୟବାବ୍ଧିଂ नेश्ये भवद् गुण कथा मृतपान मत्तः भक्ति मुहु प्रभतां त्वयमे प्रसंगो। आपणकर जो कथा जोटी चली कथार प्रभाव चली सेहिभली स्थान प्रति मोर आसक्ति आसु प्रसंगो सेहिपे मोर आसक्ति आसु भूयात अनंत महताम अमलाशयानाम भगवान कर जो कथा तांकर भक्तंकर महत व्यक्तिंकर अमलाशयानाम तांकर हृदय निर्मल हृदय रु जो भगवान कथा आसे से कथा सुनिया पई मते सुजोग प्रदान करंतु सत्संग प्रदान करंतु जेनां जसो उल्बण उर्वसन भवाब्धिं जो कथा श्रवण मात्र के ये श्रवण फल आम शुणिले आम सबुदिन कौन गोटे गोटे श्रवण फल कह आज कही नथिले किंतु श्रवण फल आसीगला जेना जस उल्बण ये जो भौतिक जगत रे कितने प्रकार कष्ट रही कितने प्रकार विपद रही उल्बण उर्वसन व्यवाब्धि भवसागर बहुत प्रकार दुख रही किंतु अंजसा भगवान कथा श्रवण एभली फल रही अंजसा बहुत सहजरे नेश्ये भगवत गुण कथा अमृत पान मत से भवसागर केत पार हो गले से जापारे ना भवसागर पार जापारे ना कि भगवत गुण कथा अमृत पान मत कथा अमृत पान करी श्रवण करी से माने मत अवस्था रही जापार ना कौट कष्ट कौन है कि जापार ना से आनंद रही कथा अमृत पान मत भगवत गण गुण कथा अमृत भगवान कथारे कितने आनंद रही भगवान कथारे नान्यता तोष कारण भागवत में से कथा कह जो रही भगवान जो भागवत कथा ये रही तद्रसामृत तृप्त से नान्यत्र सातिकोचित भगवान जो कथा सब भागवत में वर्णना कर तद्रसामृत तृप्त से ही रस अमृत को द्वारा जो मैंने तृप्त हो जाती से मैंने आउ कौटी आनंद से प्राप्त हो पारे ना तद्रसामृत तृप्त से नान्यत्र सातिकोचित हाँ तब कथा अमृतम ताकू बढ़ेपी हेल्ले बहुत जिनस श्लोकटी कहले आम सरीज समय आम तो समय सरीगला अलरेडी जामें आस्वादन कले कि भगवान कथा अथ भक्ति तयी प्रभवतां सत्वतेन कुर्वतां सत्वत जो मैंने शुद्ध भक्त से मैने मुखर यही भगवान कथा आसुंट मुख पद्मू यदि भगवान कह ननु मोक्षं कि न जाच्यते तुम्हें कौन मुक्त चाह मुक्ति हाँपी चाहून ये कथा शुणापी चाहो कौन पर ना से कौन जे न महत् प्रसंगे न अंजसा अजत्नत एव अरुणी व्यसनानी जस्मिन तम जिते दुख हो कौन अच्छा किसी असुविधा ना भगवान कथा शुणवे अंजसा अंजसा कहले बहुत सहजरे अजत्नत आउ कौन जत्न करा पड़े ना भवसागर के पार हवा मुक्ति केमती पाइबा से चेष्टा करवा दरकार ना से अटोमेटिकली पाइबे नेश्ये पारं गमिष्यामि नेश्ये कहले ए भवसागर को आम पार हो पारं गमिष्यामि भगवत गुण कथेव अमृतं तस्य पानेन मत्त सन भगवान जो कथा रही ये अमृत पान कले निशा आसीजीव तस्य पानेन मत्त एभली मत अवस्था रहिबे से माने जानी परिबे नाही कोडी शरीर को कष्ट हलाणी कौन हलाणी किछि जानी परिबे नाही केते बळे से माने ए भवसागर पार हेजिबे से माने जानी परिबे नाही भवसागर पार हवा केते कष्ट किंतु ए भगवान कथा कह जाय स्वामी मनु कथा स्वामी मनु सैव स्वांतरं निन्ये जुगानम एक सप्तितम एकस्तरी दिव्य युग वासुदेव प्रसंगेन परिभूत गतित्रय भगवान कथा शुणी शुणी से बीते देले एकस्तरी दिव्य युग चलीगला समय चलीगला भगवान कथा श्रवण रे ये श्लोकटी रही तृतीय स्कंद 22 अध्याय श्लोकटी अच्छा तेणु यही भाव में प्रभुपाद महाराज कहते जे ध्रुव महाराज वक्तव्य अर्थपूर्ण कथा हो से शुद्ध भक्त मान संगलाभ आशा कर भक्त संग व्यतीत दिव्य व शुद्ध भक्ति केवल पूर्ण और आसाद्य आस्वाद्य हेबना ସେଥିପାଇଁ ଆମେମାନେ ଅନ୍ତରାଷ୍ଟ୍ରୀୟ କୃଷ୍ଣ ଭାବନା ସଂଘ ଗଠନ କରିଛୁ। ଇସ୍କନ ସେଥିପାଇଁ ହେଇଛି। ଯେଉଁ ବ୍ୟକ୍ତି ଏ କୃଷ୍ଣ ଚେତନା ସଂଘରୁ ଦୂରେଇ ରହି କୃଷ୍ଣ ଚେତନାରେ ନିଯୁକ୍ତ ରହିବାକୁ ଚେଷ୍ଟା କରୁଅଛି, ସେ ଏକ ବିରାଟ ଇନ୍ଦ୍ରଜାଲ ମଧ୍ୟରେ ଅଛି ବୋଲି ବୁଝିବାକୁ ହେବ। କାରଣ ଭକ୍ତ ସଂଘ ବ୍ୟତୀତ ଭକ୍ତି ଲାଭ ସମ୍ଭବପର ନୁହେଁ। ସତାଙ୍ଗ ଇଏ ମଧ୍ୟ କହିଛନ୍ତି ସେ କଥା, କପିଳ ଦେବ ତୃତୀୟ ସ୍କନ୍ଦ 25 অধ্যায় 25 ଶ୍ଳୋକ, ବହୁତ ପ୍ରସିଦ୍ଧ ଶ୍ଳୋକ। ସତାଙ୍ଗ ପ୍ରସଙ୍ଗାନ୍ ମମ ବୀର୍ଯ୍ୟ ସମ୍ବିଦୋ ଭବନ୍ତି ହୃତ୍କର୍ଣ୍ଣ ରସାୟନ କଥା ତ ଜୋଷଣାଦ ଆସୁ ଅପବର୍ଗ ବର୍ତ୍ତମାନ ଶ୍ରଦ୍ଧା ରତି ଭକ୍ତି ଅନୁକ୍ରମିଷ୍ୟତି। ଇଏ ମଧ୍ୟ ଶ୍ରବଣର ଫଳ, ଗୋଟିଏ ପରେ ଗୋଟିଏ ଆସିବ, ଶ୍ରଦ୍ଧା ଆସିବ, ଅପବର୍ଗ ରାସ୍ତାରେ ସେମାନେ ଚାଲିବେ। ଆମେ ଯେଉଁ ଭଗବାନ କଥା ଶୁଣୁଛେ ବା କୀର୍ତ୍ତନ କରୁଛେ, ଆମେ ବର୍ତ୍ତମାନ ପବର୍ଗ ରାସ୍ତାରେ ନାହିଁ, ଆମେ ଅପବର୍ଗ ରାସ୍ତାରେ ଚାଲିଛେ, ବୈକୁଣ୍ଠ ରାସ୍ତାରେ ଆମେ ଯାଉଛେ ବର୍ତ୍ତମାନ। ଯେଉଁଠି ଶ୍ରଦ୍ଧା ରତି ଭକ୍ତି ଗୋଟିଏ ପରେ ଗୋଟିଏ ଆସିବ। ତେଣୁ ପ୍ରଭୁପାଦ ମହାରାଜ କହୁଛନ୍ତି ଆମର ଏ କୃଷ୍ଣ ଚେତନା ସଂଘରେ ଦିନରାତି 24 ଘଣ୍ଟା ଭକ୍ତି ସାଧନର ପ୍ରଭାବ ଚାଲିଛି। ଭକ୍ତି ମୁହଁ ପ୍ରଭତାଙ୍ଗ, ଭକ୍ତିର ପ୍ରଭାବ ଚାଲିଛି ଏଠି 24 ଘଣ୍ଟା। ଆମ ଜୀବନର ପ୍ରତ୍ୟେକ ମୁହୂର୍ତ୍ତ ଭଗବାନଙ୍କ ସେବାରେ ବିନିଯୁକ୍ତ ହୋଇଥାଏ, ଏହାକୁ ଭକ୍ତିର ଅପ୍ରତିହତ ପ୍ରଭାବ ବୋଲି କୁହାଯାଏ। ତେଣୁ ଏଠି ଆମର ଜଣେ କୁଳଶେଖର ନା କିଏ ଜଣେ ଭକ୍ତ ଯେଉଁ କହିଥିଲେ ବିଶ୍ୱମ ପୂର୍ଣ୍ଣ ସୁଖାୟତେ, ସେମାନେ ଆଉ ଜାଣିବେ ନାହିଁ କୈବଲ୍ୟ ନରକାୟତେ, ତାଙ୍କ ପାଇଁ ମୁକ୍ତିଟା ହେଉଛି ନର୍କ ଭଳି। ଏବଂ ଭୌତିକ ଜଗତ ଯଦି କୁହାଯାଏ ଦୁଃଖାଳୟ ମଶା ସତମ, କିନ୍ତୁ ତାଙ୍କ ପାଇଁ ସେଇଟା ହେଇଯିବ କ'ଣ ନା ବିଶ୍ୱମ ପୂର୍ଣ୍ଣ ସୁଖାୟ, ବିଶ୍ୱ ତାଙ୍କ ପାଇଁ ପୂର୍ଣ୍ଣ ସୁଖ ହେଇଯିବ, କେଉଁଠି ସେ ଦୁଃଖ ଜାଣିପାରିବେ ନାହିଁ, ଭଗବାନ କଥାରେ ରହିଛନ୍ତି, ଆଉ କିଛି ଚିନ୍ତା ତାଙ୍କର ନାହିଁ। ତେଣୁ 12 ନମ୍ବର ଶ୍ଳୋକରେ କହୁଛନ୍ତି ଶ୍ରୀଧର ସ୍ୱାମୀ ପଚାରୁଛନ୍ତି, କହୁଛନ୍ତି ଯେ କଥାମୃତ ପାନସ୍ୟ ମାଦକତ୍ୱ ମାହ, ଏ ଯେଉଁ କଥାମୃତ ଯେଉଁ ପାନ କରୁଛନ୍ତି ମାଦକତା କିଭଳି ଭାବରେ, ଯଦି ଭଗବାନ କହିବେ କିଭଳି ମାଦକତା ସେଇଟା, ତାହେଲେ ଜଣେ ପ୍ରଶ୍ନ କଲେ ପ୍ରଭୁପାଦଙ୍କୁ ଯେ ଆପଣ କେବେ ହେଲେ କେବେ ଏଇ ଯେଉଁ ନିଶା ଦ୍ରବ୍ୟ ସେବନ କରିଛନ୍ତି, ସିଗରେଟ୍ ବା ଏସବୁ ମଦ ଫଦ ଇତ୍ୟାଦି ନା? ନା। ତାହେଲେ କେମିତି କହୁଛନ୍ତି ସେଥିରେ ଆନନ୍ଦ ନାହିଁ ବୋଲି, ସେଇଟାକୁ ଯିଏ ପାନ କରିଛନ୍ତି ବା ସେବନ କରିଛନ୍ତି ସେ ଜାଣିବେ ଆନନ୍ଦ ନା? ଆପଣ କେମିତି କହୁଛନ୍ତି ଆନନ୍ଦ ନାହିଁ ବୋଲି? ତେଣୁ ପ୍ରଭୁପାଦ କହିଲେ ଆମର ଯେଉଁ ଶିଷ୍ୟମାନେ ଏଠି ବସିଛନ୍ତି ସେମାନେ ସମସ୍ତେ ପାନ କରୁଥିଲେ, ନିଶାଦେବ ସେବନ କରୁଥିଲେ, ତାଙ୍କୁ ପଚାର। ତେଣୁ ଜଣେ ଭକ୍ତ କହିଲେ, କହିଲେ ଆମେ ନିଶା ସେବନ କଲେ ଯେଉଁ ଆନନ୍ଦ ରହୁଛି କିଛି ସମୟ ପାଇଁ ରହୁଛି, ତାପରେ ପୁଣି ଚାଲିଯାଉଛି, କିନ୍ତୁ ଏ ଯେଉଁ ନିଶା, ଏ ନିଶା ଆଉ କେବେ ଯିବ ନାହିଁ, ଏ ବଢି ବଢିକା ଯିବ, ଆନନ୍ଦାମୃଦି ବର୍ଦ୍ଧନମ୍, ଆନନ୍ଦ ରୂପକୁ ବଢି ବଢିକା ଯିବ। ତେଣୁ ସେ ଯେଉଁ ମାଦକତା କିଭଳି ଭାବରେ, ନା ତେନା ସ୍ମରନ୍ତି ଅତିତରାଂ ପ୍ରିୟମିଷମର୍ତ୍ତ୍ୟମ୍ ଯେ ଚା ନ୍ୱଧ ଶ୍ରୁତ ସୃହୃତ ଗ୍ରଭିତ ଦ୍ୱାରା ଯେ ତ୍ୱଜନାଭ ଭବଦୀୟ ପଦାର ବିନ୍ଦ ସୌଗନ୍ଧ୍ୟ ଲୁବ୍ଧ ହୃଦୟେଷୁ କୃତ ପ୍ରସଙ୍ଗା। ସେ ଆନନ୍ଦ କିଭଳି ଭାବରେ, ନା ତେନ ସ୍ମରତି ଅତିତରାଂ ପ୍ରିୟମିଷମର୍ତ୍ତ୍ୟମ୍, ତାଙ୍କର ଆଉ କିଛି ସ୍ମରଣ ଆସିବ ନାହିଁ। ଯେଉଁମାନେ ଭଗବାନଙ୍କ କଥାରେ ମତ ହେଇନାହାନ୍ତି ସେମାନଙ୍କର ସବୁ ପ୍ରକାର ଚିନ୍ତା ଆସିବ, ଆମର ପ୍ରିୟ ବ୍ୟକ୍ତି ଇଏ, ଆମର ସିଏ ରହିଛନ୍ତି, ଏ ଭୌତିକ ଜଗତ ପ୍ରତି ଆସକ୍ତି ଏସବୁ ରହିଛି, ସୁତ ସୃହୃତ ଗୃହ ବିତ୍ତ ଦ୍ୱାରା ପିଲା ବନ୍ଧୁବାନ୍ଧବ ଗୃହ ବିତ୍ତ ବା ଧନ ସମ୍ପତ୍ତି ସ୍ତ୍ରୀ ଏସବୁ ଜିନିଷ ତାଙ୍କର ଅତି ପ୍ରିୟ। କିନ୍ତୁ ଯେଉଁମାନେ ଭଗବାନ କଥା ଶ୍ରବଣରେ ମତ ହେଇକି ରହିଛନ୍ତି ସେମାନଙ୍କର ଆଉ ସେ ସ୍ମରଣ ଆସିବ ନାହିଁ, ସେ ସ୍ମରଣ ନ ତେ ନ ସ୍ମରତି ଅତିତରା, ପୂର୍ଣ୍ଣ ଭାବରେ ବିସ୍ମୃତି ହେଇଯିବେ ତାଙ୍କ ବିଷୟରେ, ଭଗବାନ କଥା ଶ୍ରବଣରେ ଏଭଳି ରହିଛନ୍ତି ଆଉ ସବୁ କଥା ଭୁଲିଯିବେ। ଯେ ଅବ୍ଜନାଭ ଭବଦୀୟ ପଦାର ବିନ୍ଦ, ହେ ପ୍ରଭୁ ଆପଣଙ୍କର ନାଭି ପଦ୍ମ ଭଳି କେତେ ସୁନ୍ଦର ରହିଛି, ସେଭଳି ଭାବରେ ଭବଦୀୟ ପଦାର ବିନ୍ଦମ୍, ଆପଣ ପାଦ ମଧ୍ୟ ସେହିଭଳି ଭାବରେ ଅତି ସୁନ୍ଦର। ତେଣୁ ଏଇ ସୌଗନ୍ଧ୍ୟ ଲୁବ୍ଧ ହୃଦୟେଷୁ କୃତ ପ୍ରସଙ୍ଗା, ଏଇ ସୌଗନ୍ଧରେ ସେମାନେ ଲୁବ୍ଧ ହେଇକିରି ହୃଦୟେଷୁ ଆଉ ସବୁ ଭୁଲିଯିବେ କୃତ ପ୍ରସଙ୍ଗା। ତେଣୁ ଏଇ ଭକ୍ତ ଲାଭ ଭକ୍ତ ସଙ୍ଗ ଲାଭ କରି ଭଗବାନ କଥା ଶ୍ରବଣ କରି ସେ ଏଭଳି ଆନନ୍ଦିତ ହେଇଯିବେ, ଏଭଳି ମଦମତ୍ତ ହେଇଯିବେ, ସେ ଭୁଲିଯିବେ ଆଉ ସବୁ କିଛି ଭୁଲିଯିବେ, ଏଭଳି ଭାବରେ ରହିଛି। ତେଣୁ ଆମେ ବହୁତ ସୁନ୍ଦର ସୁନ୍ଦର ଶ୍ଳୋକ ଅଛନ୍ତି କିନ୍ତୁ ଆମର ସମୟ ହେଇଗଲାଣି। ତେଣୁ ଯାହା ହଉ ନନୁ ଏବଂ ବିଦ୍ୱାନ ପି ତ୍ୱଂ କେମିତି ଅଭିମାନ ବହସି ଅତ ଆହୁ ତମେ ଏଭଳି ବିଦ୍ୱାନ ଭଳି କେମିତି କହୁଛ ତମେ ସବୁକିଛି ଜାଣିଛ ବୋଲି ତମେ ବିଦ୍ୱାନ ବୋଲି କେମିତି ଜାଣୁଛ ସବୁ କଥା କହିଦେଉଛ ତେଣୁ ଏ ଶ୍ଳୋକଟି କହୁଛନ୍ତି 13 ଶ୍ଳୋକଟି ସେଥିପାଇଁ କୁହାଯାଇଛି କ'ଣ ନା ତୀର୍ଯ୍ୟଂ ନଗ ଦ୍ୱିଜ ସରୀସୃପ ଦେବ ଦୈତ୍ୟ ମର୍ତ୍ୟାଦିଭି ପରିଚିତଂ ସଦସଦ୍ ବିଶେଷଂ ରୂପଂ ସ୍ତବିଷ୍ଟମଜ ତେ ମହଦାଦ୍ୟନେକଂ ନାଥ ପରଂ ପରଂ ବେଦ୍ମି ନ ଯତ୍ର ବାଦଃ ଯେଉଁ ଭୌତିକ ଜଗତରେ ଏସବୁ ଯାହା ସବୁ ଆମେ ଦେଖୁଛେ ଯାହା ସବୁ ଦେଖୁଛେ ତୀର୍ଯ୍ୟଂ ପଶୁପକ୍ଷୀ ଇତ୍ୟାଦି ନଗ ନଗ କହିଲେ ନ ଗ ଯେଉଁମାନେ ସ୍ଥାବର ବ୍ୟକ୍ତି ସ୍ଥାବର ଜୀବ ବୃକ୍ଷଲତା ଇତ୍ୟାଦି ଦ୍ୱିଜ ପକ୍ଷୀ ଇତ୍ୟାଦି ସରୀସୃପ ଦେବ ଦୈତ୍ୟ ମର୍ତ୍ୟାଦି ବି ପରିଚିତଂ ଏସବୁ ବ୍ୟାପ୍ତ ଯାହା ସବୁ ସତ୍ ଅସତ୍ ବିଶେଷଂ କେଉଁଠି ବ୍ୟାପ୍ତ ହେଉଛି କେଉଁଠି ବ୍ୟାପ୍ତ ହେଉନାହିଁ ସତ୍ ଅସତ୍ ବିଶେଷଂ ଏସବୁ ରୂପଂ ସ୍ତବିଷ୍ଟ 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 କହିଲେ ଏସବୁ ସ୍ଥୂଳ ଜଗତ ହେ ଅଜ ତେ ମହଦାଦ୍ୟ ଅନେକଂ ଆପଣଙ୍କର ଏ ମହତ୍ତ୍ୱରୁ ଏସବୁ ସୃଷ୍ଟି ହେଉଛନ୍ତି ନାଥ ପରମ ପରମ ଆଠର କିଛି ଅଧିକା ନାହିଁ ଏସବୁ ଭଗବାନ ଆପଣଙ୍କ ନିଚତର ଶକ୍ତି ନ ଯତ୍ର ବାଦ ଏ ମୁଁ ଜାଣିଛି ଏ କଥା ସବୁ ଆପଣଙ୍କଠାରୁ ଆଉ କିଛି ଅଧିକା ବସ୍ତୁ କିଛି ନାହିଁ ଏ ଭୌତିକ ଜଗତରେ ଯାହା ସବୁ ଅଛି ସେ ଆପଣଙ୍କର ନିଚତର ଶକ୍ତି ସବୁ କିଛି ତେଣୁ ଯଦି କହିବେ ଭଗବାନ କହିବେ ନନୁ ମାଂ ଜାନାସି ଚେତ୍ ତ୍ୱାଂ ଅହଂ ପରୀକ୍ଷିସେ କଥା କୁହମ୍ ଇତି ତଥା କଳ୍ପାନ୍ତ ଇତି ତିନୋଟି ଶ୍ଳୋକରେ କହିବେ ଭଗବାନ କହିବେ ଠିକ୍ ଅଛି ତମେ ମୋତେ ଜାଣିଛ ବୋଲି କହୁଛ ମୁଁ ତୁମକୁ ପରୀକ୍ଷା କରିବି କୁହ ତ ମୁଁ କିଏ ମୋର କ'ଣ ଜାଣିଛ ମୋର ତତ୍ତ୍ୱ କ'ଣ ଜାଣିଛ ମୋତେ କୁହ ତ ତିନୋଟି ଶ୍ଳୋକରେ କହିବେ ଭଗବତ ତତ୍ତ୍ୱକୁ 14, 15, 16 କଳ୍ପାନ୍ତ ଏତତ୍ ଅଖିଳଂ ଜଠରେଣ ଗୃହନ୍ ସେତେ ପୁମାନ୍ ସୁଦୃକ୍ ଅନନ୍ତ ସକସ୍ତବଙ୍କେ ଜହ୍ନାଭି ସିନ୍ଧୁ ରୁହ କାଞ୍ଚନ ଲୋକପଦ୍ମ ଗର୍ଭେ ଦ୍ୟୁମାନ୍ ଭଗବତେ ପ୍ରଣତୋସ୍ମି ତସ୍ମୈ କହୁଛନ୍ତି କଳ୍ପାନ୍ତ ଏ ଭୌତିକ ଜଗତ ଯେତେବେଳେ ଧ୍ୱଂସ ହେବ ସେହି ସମୟରେ ଅଖିଳଂ ଜଠରେଣ ଗୃହନ୍ ଏ ସବୁକିଛିକୁ ସେ ତାଙ୍କର ଜଠରରେ ଗର୍ଭରେ ଧାରଣ ରଖିଦେବେ ଗ୍ରହଣ କରିଦେବେ ସବୁକିଛି ଅଖିଳଂ ଜଠରେଣ ଗୃହନ୍ ସେତେ ଭଗବାନ ଶୋଇପଡ଼ିବେ ସେଥିରେ ସେତେ ପୁମାନ୍ ସ୍ୱଦ୍ରୁପ ଅନନ୍ତ ସଖ ସ୍ତଦଙ୍କେ ନିଜର ଶକ୍ତି ଦ୍ୱାରା ସ୍ୱଦ୍ରୁପ ଦେଖିପାରିବେ ସବୁକିଛି ସେ ଦେଖିପାରୁଛନ୍ତି ଅନନ୍ତ ସଖ ଅନନ୍ତ ଦେବଙ୍କର ଶଯ୍ୟାରେ ତଦଙ୍କେ ତାଙ୍କର ଅନନ୍ତ ଶଯ୍ୟାରେ ସେ ସାୟନ କରିବେ ଭଗବାନ ଯେ ନାଭି ସିନ୍ଧୁ ଯାହାଙ୍କର ନାଭି ସିନ୍ଧୁରୁ ନାଭି ପଦ୍ମରୁ ରୁହ କାଞ୍ଚନ ଲୋକ ପଦ୍ମ ପୁଣି ଯେତେବେଳେ ସୃଷ୍ଟି ହେବ ତାଙ୍କର ନାଭିରୁ ଗୋଟେ ପଦ୍ମ ବାହାରିବ ସେଇଥିରେ ଲୋକ ପଦ୍ମ ଏ ଭୌତିକ ଜଗତ ସୃଷ୍ଟି ହେବ ଗର୍ଭେ ଦ୍ୟୁମାନ ଭଗବତେ ପ୍ରଣତୋସ୍ମି ତସ୍ମି ସେହି ଗର୍ଭରୁ ଦ୍ୟୁମାନ ବ୍ରହ୍ମା ଆସୁଛନ୍ତି ସେ ହେଉଛନ୍ତି ସେଇ ହେଉଛନ୍ତି ଆପଣ ଭଗବାନ ମୁଁ ଆପଣଙ୍କୁ ପ୍ରଣାମ କରୁଛି ତେଣୁ 15 କହୁଛନ୍ତି ଯେ ତ୍ୱଂ ନିତ୍ୟଯୁକ୍ତ ପରିଶୁଦ୍ଧ ବିବୁଦ୍ଧାତ୍ମା କୂଟସ୍ଥ ନିତ୍ୟଯୁକ୍ତ ନୁହେଁ ଏଇଟା ନିତ୍ୟମୁକ୍ତ ହେବ ଭୁଲ ଅଛି ତ୍ୱଂ ନିତ୍ୟମୁକ୍ତ ପରିଶୁଦ୍ଧ ବିବୁଦ୍ଧାତ୍ମା କୂଟସ୍ଥ ଆଦି ପୁରୁଷ ଭଗବାନ୍ତ୍ୟଧୀଶ ଯଦ୍ବୁଦ୍ଧ୍ୟା ଅଭିସ୍ଥିତିମ୍ ଅଖଣ୍ଡିତୟା ସ୍ୱଦୃଷ୍ଟ୍ୟା ଦ୍ରଷ୍ଟା ସ୍ଥିତା ବଧିମକୋ ବ୍ୟତିରକ୍ତ ଆସେ ଭଗବାନ ଏବଂ ଜୀବ ଭିତରେ ତଫାତ୍ କହୁଛନ୍ତି ଆପଣ ହେଉଛନ୍ତି ନିତ୍ୟମୁକ୍ତ କିନ୍ତୁ ଜୀବ କ'ଣ ନିତ୍ୟବଦ୍ଧ କୃଷ୍ଣ ବୋଲି ସେଇ ଜୀବ ଅନାଦି ବହିର୍ମୁଖ ନନୁ ମମାପି ଶୟନାଦି ଅବସ୍ଥାବତ୍ତେ କୋ ଜୀବା ବିଶେଷ ତତ୍ରାହ ଯେମିତି ଜୀବ ଯେମିତି ଶୋଉଛି ମୁଁ ମଧ୍ୟ ଶୋଇକି ରହୁଛି ମୁଁ କହିଲ ନା ତମେ ମୁଁ ଶୋଇକି ରହୁଛି ସବୁକୁ ଗର୍ଭରେ ଧାରଣ କରୁଛି ଆଉ ଜୀବ ବି ଶୋଉଛି ଆଉ କ'ଣ ତଫାତ୍ କ'ଣ ରହିଲା କ'ଣ ଆଉ ତତ୍ତ୍ୱ ମୋର କ'ଣ ତତ୍ତ୍ୱ କିଛି ଅଧିକା କିଛି ରହିଛି ନା ପ୍ରଭୁ ତ୍ୱଂ ନିତ୍ୟମୁକ୍ତ ଜୀବସ୍ତୁ ତତ୍ ପ୍ରସାଦ ତତ୍ ପ୍ରସାଦାନ ମୁଚ୍ୟତେ ଜୀବ ହେଉଛି ନିତ୍ୟବଦ୍ଧ, ଆପଣଙ୍କ କୃପାରୁ ସେ ମୁକ୍ତ ହୋଇପାରିବ, ନହେଲେ ମୁକ୍ତ ହୋଇପାରିବନି। ଆପଣ କିନ୍ତୁ ନିତ୍ୟ ମୁକ୍ତ। ତ୍ୱଂ ପରିଶୁଦ୍ଧ, ଆପଣ ସେ ଶୁଦ୍ଧ ପବିତ୍ରଂ ପରମଂ ଭଗବାନ, ସିଏ କହୁଛନ୍ତି ମଳିନ ଅପବିତ୍ର ସିଏ। ତ୍ୱଂ ବିବୁଦ୍ଧ ସର୍ବଜ୍ଞ, ସତୁ ଅଳ୍ପଜ୍ଞ। ତ୍ୱଂ ଆତ୍ମା ସତୁ ଦେହ ଦେହଧ୍ୟାସୀ ଜଡ଼, ଆପଣ ହେଉଛନ୍ତି ସଚ୍ଚିଦାନନ୍ଦ ଘନ, ସିଏ କହୁଛନ୍ତି ଜଡ଼। ତ୍ୱଂ କୁଟସ୍ଥ, କୁଟସ୍ଥ କହିଲେ ନିର୍ବିକାର, ତାଙ୍କର କୌଣସି ବିକାର ନାହିଁ, କିନ୍ତୁ ସତୁ ବିକାରୀ ଯଦ୍ୱା ତ୍ୱଂ କୁଟ, ଏସବୁ ରହିଛି। ତ୍ୱଂ ଆଦି କାରଣ, ତ୍ୱଂ ଆଦି କାରଣ ପୁରୁଷ, ପୁରୁଷାକାରଶ୍ଚ ସତୁ ନ କାରଣ ସ୍ତ୍ରୀ ପୁଂ ନପୁଂସକ କାରଶ୍ଚ, ଆପଣ ହେଉଛନ୍ତି ପ୍ରକୃତିରେ ପୁରୁଷ, ଜୀବ ହେଉଛି ପ୍ରକୃତିରେ ସ୍ତ୍ରୀ, କିନ୍ତୁ ସେ କେତେବେଳେ କେଉଁ ଶରୀର ଧାରଣ କରୁଛି, କେତେବେଳେ ସ୍ତ୍ରୀ ଶରୀର, କେତେବେଳେ ପୁରୁଷ ଶରୀର, କେତେବେଳେ ନପୁଂସକ ଶରୀର, ଏସବୁ ରହିଛି। ତ୍ୱଂ ଭଗବାନ ସତୁ ଭଗହୀନ, ଆପଣ ସବୁକିଛିର ମାଲିକ, ସେ କିଛି କିଛି ନାହିଁ ତାଙ୍କ ପାଖରେ, ଦରିଦ୍ର ଭଗହୀନ, କୌଣସି ଐଶ୍ୱର୍ଯ୍ୟ ତାଙ୍କ ପାଖରେ ନାହିଁ, ସତୁ ଭଗହୀନ। ତ୍ୱଂ ତ୍ରଧିଶ, ତିନି ଲୋକରେ ଆପଣ ହେଉଛନ୍ତି ଈଶ, କିନ୍ତୁ ସତୁ ତ୍ରିଗୁଣାଧୀନ, ସିଏ ହେଉଛନ୍ତି ତିନି ଗୁଣ ଭିତରେ ରହିଛନ୍ତି ସିଏ ଜୀବ। ତ୍ୱଂ ବୁଦ୍ଧି ଅବସ୍ଥିତି, ଜୀବସ୍ୟ ବୁଦ୍ଧିର ଅବସ୍ଥା, ବୁଦ୍ଧି ଅବସ୍ଥିତି, ଆର ଅର୍ଥଟା ଦେଖିବାକୁ ପଡ଼ିବ କ'ଣ ଅର୍ଥ ରହିଛି। ଏଇଭଳି ଭାବରେ ତ ଆପଣ ହେଉଛନ୍ତି ଅଖଣ୍ଡିତ, କିନ୍ତୁ ସିଏ ହେଉଛନ୍ତି ଖଣ୍ଡିତ, ନିଦ୍ରାଦି ଦ୍ୱାରା ଖଣ୍ଡିତ ହୋଇଯାଉଛନ୍ତି ଭଗବାନ, କିନ୍ତୁ ଖଣ୍ଡିତ ହୁଅନ୍ତି ନାହିଁ, ତାଙ୍କର ବୁଦ୍ଧି ସବୁ ସବୁବେଳେ ଏକ ସ୍ତରରେ ରହିଛନ୍ତି। ସୋ ଦୃଷ୍ଟିଆ କଲି ଚିତ୍ ଶକ୍ତି, ଭଗବାନ ନିଜ ଚିତ୍ ଶକ୍ତିରେ ରହିଛନ୍ତି, ତେଣୁ ଜୀବ ହେଉଛି ଖଣ୍ଡିତ, ତା'ର ସେ କେତେବେଳେ ବୁଦ୍ଧି ରହୁଛି, କେତେବେଳେ ବୁଦ୍ଧି ନାହିଁ, ଏସବୁ ଖଣ୍ଡିତ ହୋଇକି ରହୁଛି ତାଙ୍କର। ତ୍ୱଂ ସର୍ବଜଗତ ପାଳନେ କର୍ମଣିଆ ସେ ସତୁ ସ୍ୱ ପାଳନ ଅସମର୍ଥ, ଆପଣ ସମସ୍ତ ଜଗତକୁ ପାଳନ କରୁଛନ୍ତି, କିନ୍ତୁ ସିଏ ନିଜକୁ ପାଳନ କରିପାରୁନାହାନ୍ତି, ଜୀବ ପାଳନ ଅସମର୍ଥ, ଆପଣ ଯଦି କୃପା ନ କରିବେ ସେ କିଛି କରିପାରିବେ ନାହିଁ। ତ୍ୱଂ ଅଧିମକ୍ଷ, ଆପଣ ହେଉଛନ୍ତି ଯଜ୍ଞର ମାଲିକ, ଯଜ୍ଞର ପ୍ରଭୁ, କିନ୍ତୁ ସିଏ ହେଉଛନ୍ତି ମଖାଧି କର୍ମାଧୀନ, ଯଜ୍ଞରେ ଆପଣଙ୍କୁ ଆରାଧନା କଲେ କିଛି ଫଳ ସେମାନେ ପ୍ରାପ୍ତ ହେବେ। ତେବେ ଯୋଗ ନିଦ୍ରା ଆଦି କିନ୍ତୁ ଚିତ୍ ଶକ୍ତି ବିଳାସ, ଆପଣ ଯେଉଁ ଶୟନ କରୁଛନ୍ତି ଏ ଯୋଗ ନିଦ୍ରା, ଆପଣଙ୍କ ଚିତ୍ ଶକ୍ତି ସିଏ। ଏଭଳି ଭାବରେ ଭଗବତ ତତ୍ତ୍ୱକୁ ନିର୍ଣ୍ଣୟ କରିଛନ୍ତି ତିନୋଟି ଶ୍ଳୋକରେ। ତେଣୁ ପର ଶ୍ଳୋକରେ କହୁଛନ୍ତି, ଷୋହଳ ନମ୍ବର ଶ୍ଳୋକରେ, ସବିଶେଷଂ ଭଗବତ ସ୍ୱରୂପ ମୁକ୍ତା ନିର୍ବିଶେଷ ବ୍ରହ୍ମସ୍ୱରୂପ ମାହ, ଭଗବତ ତତ୍ତ୍ୱ ତିନୋଟି ରହିଛି, ବ୍ରହ୍ମେତି ପରମାତ୍ମେତି ଭଗବାନ ଇତି ଶବ୍ଦତେ, ତେଣୁ ସବିଶେଷ ଭଗବାନ ବିଷୟରେ କହିକିରି ନିର୍ବିଶେଷ ବା ବ୍ରହ୍ମ ବିଷୟରେ କହୁଛନ୍ତି ଷୋହଳ ନମ୍ବର ଶ୍ଳୋକରେ। ଯସ୍ମିନ୍ ବିରୁଦ୍ଧ ଗତୟୋ ହ୍ୟନିଶଂ ପତନ୍ତି ବିଦ୍ୟାଦୟୋ ବିବିଧ ଶକ୍ତୟ ଆନୁପୂର୍ବ୍ୟାତ୍ ତଦ୍ ବ୍ରହ୍ମ ବିଶ୍ୱ ଭୌମିକମ୍ ଅନନ୍ତ ମାଧ୍ୟମ ଆନନ୍ଦ ମାତ୍ରମ୍ ଅବିକାରମ୍ ଅହଂ ପ୍ରପଦ୍ୟେ। ଭଗବାନଙ୍କ ବ୍ରହ୍ମ ଜ୍ୟୋତି କଥା କୁହାଯାଉଛି, ବ୍ରହ୍ମ ଜ୍ୟୋତି। ଏଭଳି ଭାବରେ ବିରୁଦ୍ଧ ଗତୟୋ, ଭଗବାନଙ୍କର ଏଭଳି ଶକ୍ତି ରହିଛି, ତାଙ୍କ ପାଖରୁ ବିରୁଦ୍ଧ ଶକ୍ତି ସବୁ ଆସୁଛି, ଭଗବାନଙ୍କଠାରୁ ଆସୁଛି, ସୂର୍ଯ୍ୟ ଆସୁଛନ୍ତି, ପ୍ରଭାସ୍ମି ଶଶି ସୂର୍ଯ୍ୟ, ଭଗବାନଙ୍କର ଯେଉଁ ପ୍ରଭା ହେଉଛନ୍ତି ଶଶି ସୂର୍ଯ୍ୟ ବା ଶଶି ଚନ୍ଦ୍ର ଏବଂ ସୂର୍ଯ୍ୟ ଭଗବାନଙ୍କ ପ୍ରଭା, କିନ୍ତୁ ସୂର୍ଯ୍ୟ ଅଶେଷ ତେଜା, ବହୁତ ତପ୍ତ, କିନ୍ତୁ ଚନ୍ଦ୍ର ବହୁତ ଶୀତଳ। ଏହିଭଳି ଭାବରେ ବିରୁଦ୍ଧ ବିରୁଦ୍ଧ ଗତୟୁ ହ୍ୟନିଶଂ ପତନ୍ତି, ଏସବୁ ହନିଶମ୍ ଇନ୍ସିସାଣ୍ଟଲି ଚାଲିଛି, ଭଗବାନଙ୍କ ଶକ୍ତି ଯେ ସରିଯିବ ତାହା ନୁହଁ, ଚାଲିଛି ଭଗବାନଙ୍କ ଶକ୍ତି, ଏଭଳି ରହିଛି, ଶେଷ ହେବ ନାହିଁ, ଅନନ୍ତ ଶକ୍ତି ଭଗବାନଙ୍କର। ବିଦ୍ୟାଦୌ ବିବିଧ ଶକ୍ତି ଅନୁପୂର୍ବାତ୍, ବିଦ୍ୟାତି ସବୁ ପ୍ରକାର ଶକ୍ତି ତାଙ୍କର ରହିଛି। ତତ୍ ବ୍ରହ୍ମ ବିଶ୍ୱ ଭବ ଏକମ୍ ଅନନ୍ତ ମାଧ୍ୟମ, ଏସବୁ ଭୌତିକ ଜଗତ ତାଙ୍କରି ବ୍ରହ୍ମ ଜ୍ୟୋତିରୁ ସବୁ ସୃଷ୍ଟି ହେଉଛି। ଯଶ ପ୍ରଭା ପ୍ରଭବତୁ ଜଗଦଣ୍ଡ କୋଟି ବୋଲି କୁହାଯାଇଛି। ଆନନ୍ଦ ମାତ୍ରମ୍ ଅବିକାରମ୍ ଅହମ୍ ପ୍ରପଦ୍ୟେ, ସେହି ବ୍ରହ୍ମଙ୍କୁ ମୁଁ ପ୍ରଣାମ କରୁଛି। ବ୍ରହ୍ମେତି ପରମାତ୍ମେତି ଭଗବାନ ଇତି ଶବ୍ଦତେ, ଭଗବତ ତତ୍ତ୍ୱକୁ ନିର୍ଣ୍ଣୟ କରିଦେଲେ ତିନୋଟି ଶ୍ଳୋକରେ। ତେଣୁ ଅନ୍ତିମରେ ଏ ଶ୍ଳୋକଟି କହିବେ, ଯାହା ମୁଁ ଭାବୁନଥିଲି କହିପାରିବି ବୋଲି, ସମୟ ହୋଇଗଲାଣି ଅବଶ୍ୟ। ତେଣୁ ଏ ଶ୍ଳୋକ ଅନ୍ତିମ ଶ୍ଳୋକଟି, ନନୁ ଭୋ ବାଳକ ସତ୍ୟମେବ ତ୍ୱଂ ମତ୍ ସ୍ୱରୂପ ମୁଁ ଜାନାସିଏବ, ହେ ବାଳକ ପ୍ରକୃତରେ ତୁମେ ମୋର ତତ୍ତ୍ୱକୁ ଜାଣିଛ, କିନ୍ତୁ ତବ ସାମ୍ପ୍ରତିକ ନିଷ୍କାମତ୍ୱ ବି ଯଥା ପୂର୍ବ ସଂକଳ୍ପମେବ ଫଳମ୍ ଅହଂ ଦାସ୍ୟାମି। କିନ୍ତୁ ତୁମର ବର୍ତ୍ତମାନ ଯଦିଓ ଆଉ କୌଣସି କାମନା ନାହିଁ, ନିଷ୍କାମ ହୋଇଯାଇଛ, କିନ୍ତୁ ପୂର୍ବରୁ ତପସ୍ୟା କରିବା ପୂର୍ବରୁ ଯେଉଁ ସଂକଳ୍ପ ଥିଲା ସେହି ବର୍ତ୍ତମାନ ମୁଁ ତୁମକୁ ସେ ଫଳ ଦେବି, ଫଳ ଅହମ୍ ଦାସ୍ୟାମି ଗୃହେତି, ଏଇଟା ଗ୍ରହଣ କର। ତତ୍ର ସ୍ୱସ୍ୟ ଅଜ୍ଞନ୍ତ ବିବୃଣନ୍ ପ୍ରେମ ମାଧୁର୍ଯ୍ୟ ଆଶା ସାହନ ଆହ, ନିଜର ଅଜ୍ଞନ୍ତକୁ ବର୍ତ୍ତମାନ ପ୍ରକାଶ କରିବେ। ପ୍ରଭୁ ମୁଁ ଜାଣିନଥିଲି, ମୋର ଭୁଲ ହେଇଗଲା, ମୁଁ ଅଜ୍ଞ ମୂର୍ଖ ଜାଣିପାରିଲି ନାହିଁ, ଆପଣ କୃପା କରନ୍ତୁ। ଭଗବାନଙ୍କ ପ୍ରେମ ମାଧୁର୍ଯ୍ୟକୁ ଆଶା କରିକିରି ଏଇ ସ୍ତୁତିଟି କରିଛନ୍ତି, ଏଇଟା ଅନ୍ତିମ ସ୍ତୁତି। ବାରଟି ସ୍ତୁତିରେ ସମସ୍ତ ବେଦର ସାର କୁହାହେଇଗଲା, ମୁଁ ଚିନ୍ତା କରିନଥିଲି ବାରଟି ଯାକ କହିଦେବି ବୋଲି, କିନ୍ତୁ ହେଇଗଲା। କାଲି ମୁଁ 32 ଶ୍ଳୋକ କହିଦେଲି, ମୁଁ ଭାବୁନଥିଲି ଏତେ ଶ୍ଳୋକ କହିହେବ ବୋଲି। ଭଗବାନଙ୍କର ଏଭଳି ଶକ୍ତି ରହିଛି, ଅଳ୍ପ ସମୟରେ ମଧ୍ୟ ବହୁତ ଲୀଳା ସେ କରିପାରିବେ, ତେଣୁ ମୁଁ ମଧ୍ୟ ସେଭଳି ଭାବରେ ଭଗବାନଙ୍କ କୃପାରୁ ଆମେ ଅଳ୍ପ ସମୟରେ ମଧ୍ୟ ବହୁତ କିଛି କହିପାରିଲି, ମୁଁ ଚିନ୍ତା କରିପାରୁନଥିଲି। ସତ୍ୟା ଶିଶୋ ହି ଭଗବନ୍ ତବ ପାଦ ପଦ୍ମମ୍ ଆଶିଷ ତଥା ଭଜତ ପୁରୁଷାର୍ଥ ମୂର୍ତ୍ତେ ଅପ୍ୟେବ ମର୍ଯ୍ୟ ଭଗବାନ ପରିପାତି ଦୀନାନ୍ ବାଶ୍ରେବ ବଶ୍ୟକମ୍ ଅନୁଗ୍ରହ ଜାତରୋସ୍ମାନ। ସତ୍ୟା ଶିଶୋ ହି ଭଗବନ୍ ତବ ପାଦ ପଦ୍ମମ୍, ପ୍ରଭୁ ଆପଣଙ୍କ ପାଦପଦ୍ମରେ ଯେଉଁମାନେ ଆଶ୍ରୟ ନେଇଛନ୍ତି ଆପଣ ତାଙ୍କ ପାଇଁ ଅଶେଷ କୃପା ରହିଛି। ସତ୍ୟା ଶିଶୋ ବହୁତ ଆଶୀର୍ବାଦ ତାଙ୍କ ପ୍ରତି ରହିଛି। ଆଶିଷ ତଥାନୁ ଅନୁଭଜତ ପୁରୁଷାର୍ଥ ମୂର୍ତ୍ତି, ଆପଣଙ୍କର ଶରଣରେ ଯେଉଁମାନେ ଆସିଛନ୍ତି ଆପଣ ତାଙ୍କୁ ସେହିଭଳି ଭାବେ ପୁରସ୍କୃତ କରୁଛନ୍ତି, ପୁରୁଷାର୍ଥ ପ୍ରଦାନ କରୁଛନ୍ତି। ଅପି ଏବ ଅର୍ଯ୍ୟ ଭଗବାନ ପରିପାତି ଦିନାନ୍, ହେ ଭଗବାନ ମୋ ଭଳି ଦିନ ବ୍ୟକ୍ତି, ମୁଁ ଜାଣିନଥିଲି କ'ଣ କିଭଳି ଭାବେ ପ୍ରାର୍ଥନା କରାଯାଏ, ତେଣୁ ଅପି ଏବଂ ଅର୍ଯ୍ୟ ଭଗବାନ ପରିପାତି ଦିନାନ୍ ବାଶ୍ରେବ ବଶ୍ୟକମ୍ ଅନୁଗ୍ରହ କାତରୋସ୍ମାନ। ଯେମିତି ସଦ୍ୟ ଗୋଟେ ଗାଭୀ ଗୋଟେ ସଦ୍ୟ ବର୍ଷାକୁ ଜାତ କରିଛି, ବାଶ୍ରେୟ ବାଶ୍ରାଇବ, ସେ ଯେମିତି ତାହାର ବର୍ଷାର ଯେମିତି ଯତ୍ନ ନିଏ, ବହୁତ ଯତ୍ନ ନିଏ, ସେହିଭଳି ଭାବରେ ପ୍ରଭୁ ଆପଣ ଆମର ଯତ୍ନ ନେଉଛନ୍ତି, ତେଣୁ ମୋତେ କୃପା କରି ଆପଣଙ୍କର ଶରଣରେ ନିଅନ୍ତୁ ବା ଆପଣଙ୍କର ଭକ୍ତି ପ୍ରଦାନ କରନ୍ତୁ, ଏ ଆଶାରେ ଏଇଟାକୁ ବର୍ଣ୍ଣନା କରିଛନ୍ତି। ତେଣୁ ଯଦିଓ ମୁଁ ଚାହିଁଥିଲି ବିରାଟ ରାଜ୍ୟ, କିନ୍ତୁ ଆମ ହରିଭକ୍ତି ଶୁଦ୍ଧତାରେ ବର୍ଣ୍ଣନା କରାଯାଇଛି। ଯେତେବେଳେ ଭଗବାନ ଆସିଗଲେ ଭଗବାନ କହିଲେ ପ୍ରହ୍ଲାଦ ତୁମେ ଗ୍ରହଣ କର, କ'ଣ ଚାହୁଁଛ ବର, କ'ଣ ଚାହୁଁଛ ରେଡ଼ି କର, ଇଏ ରେଡ଼ି କର। ତେଣୁ ପ୍ରହ୍ଲାଦ କହିବେ ପ୍ରଭୁ ସ୍ଥାନା ବିଳାସୀ ତପସୀ ସ୍ଥିତୋହମ୍, ସ୍ଥାନା ବିଳାସୀ ତପସୀ ସ୍ଥିତୋହମ୍ ତ୍ୱାମ୍ ପ୍ରାପ୍ତବାନ ଦେବ ମୁନିନ୍ଦ୍ର ଗୁହ୍ୟମ୍ କାଚମ୍ ବିଚିହ୍ନନ୍ ଅପି ଦିବ୍ୟ ରତ୍ନମ୍ ସ୍ୱାମୀ କୃତାର୍ଥସ୍ମିଂ ବରଂ ନ ଯାଚେ। ପ୍ରଭୁ ମୁଁ କୃତାର୍ଥ ହୋଇଯାଇଛି, ମୋର ଆଉ କୌଣସି ବର ଦରକାର ନାହିଁ। ଯଦିଓ ବିରାଟ ବଡ଼ ରାଜ୍ୟ କାମନା କରୁଥିଲେ, କିନ୍ତୁ ଭଗବାନଙ୍କୁ ଯେତେବେଳେ ପ୍ରାପ୍ତ ହେଲେ ସେ ଭାବିଲେ କ'ଣ ନା, କେତେ ଖଣ୍ଡ କାଚର ମୁଁ ଅନ୍ୱେଷଣରେ ଆସିଥିଲି, କାଚର କିଛି ମୂଲ୍ୟ ନାହିଁ, ବରଂ କେମିତି ଡିସ୍ପୋଜ୍ କରିବା ସେ କାଚ ସେଇଟା ଚିନ୍ତା ହୋଇଯିବ, କାଚ ଖାଇଗଲେ। କିନ୍ତୁ ଭଗବାନ ହେଉଛନ୍ତି ଦିବ୍ୟ ରତ୍ନ, ପ୍ରଭୁ ଆଉ ସେ କାଚର କିଛି ଆବଶ୍ୟକତା ନାହିଁ ମୋର ପ୍ରଭୁ, କିନ୍ତୁ ନ ଚାହିଁଲେ ମଧ୍ୟ ଭଗବାନ ତାଙ୍କୁ ଧ୍ରୁବ ଲୋକ ଦେବେ ଏବଂ 36,000 ବର୍ଷ ରାଜ୍ୟ ଶାସନ କରିବା ପାଇଁ କହିବେ, 36,000 ବର୍ଷ ଶାସନ କରିବେ। ତାପରେ ସେ କ'ଣ ଭଗବତ ଧାମକୁ ଯିବେ, ଏଭଳି ଭାବରେ ଆହୁରି 9, 10, 11, 12 ଏଇ 3 ଅଧ୍ୟାୟ ରହିଛି। ତେଣୁ ଏଇଭଳି ଭାବରେ ସେ ରାଜ୍ୟ ଶାସନ କରିବେ, ତାଙ୍କର ଭଗବାନ କହିବେ ତୁମର ଭାଇ ଉତ୍ତମ ଯକ୍ଷମାନଙ୍କ ଦ୍ୱାରା ମୃତ୍ୟୁବରଣ କରିବେ, ତୁମର ବିମାତା ତାଙ୍କର ସେ ପୁତ୍ର ଅନ୍ୱେଷଣରେ ଯାଇ ସେ ବନ ଅଗ୍ନିରେ ମୃତ୍ୟୁବରଣ କରିବେ, ତୁମର ପିତା ତୁମକୁ ରାଜ୍ୟ ପ୍ରଦାନ କରି ସେ ଚାଲିଯିବେ ବାନପ୍ରସ୍ଥ ଗ୍ରହଣ କରିବେ, ତୁମେ 36,000 ବର୍ଷ ରାଜ୍ୟ ଶାସନ କରିବ, ଏଇସବୁ ତାଙ୍କୁ କହିକିରି ଭଗବାନ ଚାଲିଗଲେ। ତେଣୁ ଭଗବାନ ଗଲା ପରେ ଧ୍ରୁବ ଆଉ ଯଦିଓ ଭଗବାନ ପ୍ରାପ୍ତ ହୋଇଛନ୍ତି ବିରାଟ ଲୋକ ରାଜ୍ୟ ପ୍ରାପ୍ତ ହେଲେ, କିନ୍ତୁ ତଥାପି ସେ ମନ ଦୁଃଖରେ ଫେରୁଥିଲେ, ମନ ଦୁଃଖରେ ଫେରିଲେ। ଏଇଟା ମୈତ୍ରମିନ କହିଲେ ବିଦୁରଙ୍କୁ, ଭଗବାନ ପ୍ରାପ୍ତ ହୋଇକରି ମଧ୍ୟ ସେ ମନ ଦୁଃଖରେ ଫେରିଲେ, ତେଣୁ ବିଦୁର ପଚାରିଲେ ଏ ପ୍ରଶ୍ନଟି, କାହିଁକି ଭଗବାନ ପ୍ରାପ୍ତ ହେଲେ ଆନନ୍ଦମାନଙ୍କୁ ପ୍ରାପ୍ତ ହେଲେ ପୁଣି ଦୁଃଖରେ କାହିଁକି ଫେରିଲେ? କାରଣ କ'ଣ ନା, ଧ୍ରୁବଙ୍କର ମନର ଭାବନା ଥିଲା ଏଇଟା ଯେ ମୁଁ ଭଗବାନଙ୍କୁ ପ୍ରାପ୍ତ ହେଲି, ଯିଏକି ନିଜକୁ ମୋତେ ପ୍ରଦାନ କରିଥାନ୍ତେ, କିନ୍ତୁ ମୁଁ ତାଙ୍କଠାରୁ କ'ଣ କାମନା କଲି, କାଚ ଏସବୁ କାମନା କଲି। ସ୍ୱରାଜ୍ୟମ ନବମ ଅଧ୍ୟାୟ ବର୍ଣ୍ଣନା କରାଯାଇଛି, ସ୍ୱରାଜ୍ୟମ ଯଚ୍ଛତ ମୌଢ଼ିଆନ ମାନମେ ଭିକ୍ଷିତବତ ଈଶ୍ୱରାତ୍ କ୍ଷୀଣ ପୁଣ୍ୟେନ ଫଳିକାରା ନିବାଧନ। ଭଗବାନଙ୍କୁ ପ୍ରାପ୍ତ ହେଇକି ମୁଁ ତାଙ୍କୁ ମାଗିଲି ମୋତେ କିଛି ତଣ୍ଡୁଳ ପ୍ରଦାନ କରନ୍ତୁ, ଭଗବାନ କିଛି ତଣ୍ଡୁଳ ମାଗିଲି, କିଛି ଚାଉଳ ମାଗିଲି ଭଗବାନଙ୍କୁ, ଯିଏକି ସ୍ୱରାଜ୍ୟ ପ୍ରଦାନ କରିଥାନ୍ତେ, ତାଙ୍କ ଭକ୍ତି ପ୍ରଦାନ କରିଥାନ୍ତେ, କିନ୍ତୁ ମୁଁ ଏଇଭଳି ଭାବରେ ହତଭାଗା ଏଇଭଳି ଭାବିଲେ। ପ୍ରକୃତରେ ଧ୍ରୁବ ମହାରାଜ ବହୁତ ଉନ୍ନତ ସ୍ଥିତିରେ ରହିଛନ୍ତି, ତେଣୁ ତାଙ୍କୁ ପ୍ରାପ୍ତ ହୋଇ ତାଙ୍କ ପିତା ବହୁତ ଆନନ୍ଦିତ ହେଲେ। ଏସବୁ ରାଜ୍ୟ ଶାସନ କରିବେ, ବିବାହ କରିବେ, ତାଙ୍କ ପୁତ୍ର ସବୁ ହେବେ, ଏସବୁ ଚାଲିବ, ଧ୍ରୁବ ମହାରାଜଙ୍କର ବଂଶ ପରମ୍ପରା ରହିଛି। ତେଣୁ ଏଇ ଧ୍ରୁବ ମହାରାଜ ଅନ୍ତିମରେ ସେ ଆସିକରି ଭଗବାନଙ୍କର କ'ଣ ଭଗବାନଙ୍କୁ ଧ୍ୟାନ କରିବେ। ଭଗବାନ ଧ୍ୟାନ କରୁଥିବା ସମୟରେ ତାଙ୍କ ପାଖକୁ ଆସିବ ଗୋଟେ ବିମାନ ଆସିବ, ନନ୍ଦ ଏବଂ ସୁନନ୍ଦ ଇତ୍ୟାଦି ପାର୍ଷଦମାନଙ୍କ ସହିତ ସେ ବିମାନ ଆସିବ ଏବଂ ସେ କହିବେ, ତୁମେ 5 ବର୍ଷରେ ଯେଉଁ ଭଗବାନଙ୍କୁ ପ୍ରାପ୍ତ ହୋଇଥିଲ ସେ ଭଗବାନ ତୁମ ପାଇଁ ଏ ବିମାନ ପଠାଇଛନ୍ତି। ତେଣୁ ଧ୍ରୁବ ମହାରାଜ ସେଇଠି ଯେଉଁ ମୁନି ଋଷିମାନେ ଅଛନ୍ତି ତାଙ୍କଠାରୁ ବିଦାୟ ନେଇକରି ଯେତେବେଳେ ସେ ବିମାନ ଆରୋହଣ କରିବା ପାଇଁ ଚାହିଁବେ, ସେହି ସମୟରେ ମୃତ୍ୟୁ ଆସି ପହଞ୍ଚିଯିବେ, ତେଣୁ ମୃତ୍ୟୁ କହିବେ, ଏ ପ୍ରଭୁ ଆପଣ ଯିବେ ଭଗବତ ଧାମକୁ ଯିବେ, ଆପଣ ଭଗବତ ପାର୍ଷଦ ଶରୀର ପ୍ରାପ୍ତ ହେବେ, ଏ ଶରୀରକୁ ତ୍ୟାଗ କରନ୍ତୁ, ମୁଁ ଏ ଶରୀର ଗ୍ରହଣ କରିବି। ତେଣୁ ଧ୍ରୁବ ମହାରାଜ କହିଲେ ଠିକ୍ ଅଛି। ତେଣୁ ତଦ ଉତ୍ତାନ ପାଦ ପୁତ୍ର ଦଦର୍ଶ ଅନ୍ତକମା ଆଗତମ, ଉତ୍ତାନ ପାଦଙ୍କ ପୁତ୍ର ଯେତେବେଳେ ଦେଖିଲେ ମୃତ୍ୟୁ ଆସି ପହଞ୍ଚିଗଲେ, ସେ ମୃତ୍ୟୁ ମୂର୍ଦ୍ଧ୍ନି ପଦଂ ଦତ୍ତ୍ୱା, ମୃତ୍ୟୁର ମସ୍ତକରେ ପାଦ ଦେଇ ଧ୍ରୁବ ମହାରାଜ ଚାଲିଲେ, ବିମାନ ଆରୋହଣ କଲେ, ଆରୁଢ଼ ଅଦ୍ଭୁତ ଗୃହମ, ଏଇଭଳି ଭାବରେ ମୃତ୍ୟୁକୁ ସେ ପାର ହୋଇଗଲେ। ତେଣୁ ଏ ଭଗବାନ କଥା ତାଙ୍କରି ଧ୍ରୁବଙ୍କ କଥା ଯେଉଁମାନେ ଶ୍ରବଣ କରିବେ ସେମାନେ ମଧ୍ୟ ମୃତ୍ୟୁକୁ ପାର ହୋଇଯିବେ। ଏବଂ ଯେତେବେଳେ ସେ ଯାଉଛନ୍ତି ତାଙ୍କ ମନ ଟିକିଏ ଚିନ୍ତା କରୁଛି, ତାଙ୍କ ମାଆ, ତାଙ୍କ ମାଆଙ୍କ ଯୋଗୁଁ ଆଜି ସେ ଏହି ପଦ ପ୍ରାପ୍ତ ହେଲେ। ତେଣୁ ଯେତେବେଳେ ନନ୍ଦ ସୁନନ୍ଦ ଏବଂ ନନ୍ଦ ଏମାନେ ସବୁ ପାର୍ଷଦ, ସେମାନେ ଜାଣିପାରିଲେ ଭଗବାନ ଭଳି ତାଙ୍କର ଶକ୍ତି ରହିଛି, ଅନ୍ତର୍ଯ୍ୟାମୀ ଶକ୍ତି ରହିଛି, ସେମାନେ କହିଲେ ଦେଖ ଆଗରେ ତୁମ ମାଆଙ୍କର ବିମାନ ଯାଉଛି, ତାଙ୍କ ମାଆଙ୍କର ବିମାନ ଆଗରେ ଯାଉଛି, ଦେଖିଲେ ଧ୍ରୁବ ଦେଖିଲେ। ତେଣୁ ଏହି କଥା ନାରଦମୁନି ଏଇ ଭଗବାନଙ୍କ କଥା ଯେତେବେଳେ କଥା କହୁଥିଲେ, ଭଗବାନ କଥାରେ ରହିଥିଲେ, ତାଙ୍କର ପ୍ରବଚନ ଥିଲା, ଭାଗବତ ସପ୍ତାହ ଥିଲା, କହୁଥିଲେ ପ୍ରଚେତାମାନଙ୍କ ପାଖରେ କହୁଥିଲେ, ସେହି ସମୟରେ ଧ୍ରୁବ ଗଲେ ବିମାନରେ ଗଲେ। ତେଣୁ ଇଏ ଭାଗବତ କଥାକୁ ବନ୍ଦ କରି ସେ ଧ୍ରୁବଙ୍କର ପ୍ରଶଂସା କରିବା ପାଇଁ ଆରମ୍ଭ କଲେ, ଦେଖାଇଦେଲେ ଧ୍ରୁବ ଯାଉଛନ୍ତି, କହିକି ଏ ଶ୍ଳୋକଟି କହିଛନ୍ତି, ନୂନଂ ସୁନିତେ ପତି ଦେବତାୟା ତପ ପ୍ରଭାବସ୍ୟ ସୁତସ୍ୟ ତାଙ୍ଗତିମ୍ ଦୃଷ୍ଟ୍ୱାଭିପାୟା ନପି ବେଦବାଦିନୋ ନୈବାଧିଗନ୍ତୁ ପ୍ରଭବନ୍ତି କିଂ ନୃପା। ନୂନ ସୁନିତେ ପତିଦେବ ସୁନୀତି କେତେ ଉନ୍ନତ ସ୍ଥିତିରେ ଥିଲେ, ତାଙ୍କୁ ପତିଙ୍କୁ ପୂଜା କରିଥିଲେ, ତପ ପ୍ରଭାବଶ୍ୟ ତାଙ୍କର ପୁତ୍ର ଏହିଭଳି ଭାବରେ ଏହି ସ୍ଥାନ ଅଧିକାର କରି ଧ୍ରୁବ ଲୋକ ପ୍ରାପ୍ତ ହୋଇଛନ୍ତି। ତେଣୁ ପ୍ରଚେତାମାନଙ୍କ ସଭାରେ ନାରଦମୁନି ତାଙ୍କର ଶିଷ୍ୟଙ୍କର ଗୁଣଗାନ କରୁଛନ୍ତି, ଭଗବାନଙ୍କ ଗୁଣଗାନ ବନ୍ଦ କରିକି ତାଙ୍କ ଶିଷ୍ୟଙ୍କର ଗୁଣଗାନ କରୁଛନ୍ତି, ତାଙ୍କ ଭକ୍ତଙ୍କର, ଭଗବାନଙ୍କର ଭକ୍ତଙ୍କର। ତେଣୁ ଏଇଠି ପ୍ରଚେତାମାନେ ଏ ମୈତ୍ରମୁନି ଯେତେବେଳେ କହୁଛନ୍ତି ବିଦୁରଙ୍କୁ, ବିଦୁର ପଚାରିବେ କିଏ ଏତେ ପ୍ରଚେତା, ଏ ପ୍ରଚେତାମାନେ କିଏ? ତେଣୁ ଧ୍ରୁବ ମହାରାଜଙ୍କ ବଂଶ ପରମ୍ପରା କୁହାଯିବ। ଏଇଭଳି ଭାବରେ ଏଇ 12 ଅଧ୍ୟାୟ ରହିଛି, ଆମେ ସଂକ୍ଷେପରେ ବର୍ଣ୍ଣନା କଲେ 7 ଦିନ ଭିତରେ, ତେଣୁ ଆମର କଥାକୁ ଏଠି ବିଶ୍ରାମ ଦେବା, ବର୍ତ୍ତମାନ ସମୟ ଆସିଗଲା, ଆଳତି ହେବ, କଥା ଶ୍ରବଣର ଫଳ କିଛି ଆମେ ତ କହିଲୁ, ତମେ କିଛି କହିବ ଫଳ କ'ଣ ପାଇଲ, ତମେ 7 ଦିନ ଶୁଣିଲ କଥା ଶ୍ରବଣର ଫଳ, 5 ଗୋଟେ ମିନିଟ୍ କୁହ। କିଛି ଫଳ ମିଳିଲା? ସେ ପାଇଲେ କି କଥା ଶ୍ରବଣ ଫଳ କିଛି ମିଳିନାହିଁ ନା ସେଇଟା କୁହ କ'ଣ ଫଳ ମିଳିଲା ଆମେ ତ କହିଲୁ ଶାସ୍ତ୍ରରେ ରହିଛି ତମେ ପ୍ରାକ୍ଟିକାଲି କ'ଣ ସବୁ ପାଇଲ କଥା ଶ୍ରବଣ କଲ ସତ ଦିନ କ୍ୟା ଲାଭ ହୁଆ କୁଛ ହୁଆ ୟା ନାହିଁ ମେ ସୋଚୁଙ୍ଗା ବାଦ ମେ ଭାଗବତ ସପ୍ତାହ କରୁଙ୍ଗା ୟା ନାହିଁ ଅଗର କିଛି ଫଲ ଫଲ ମିଳତା ନାହିଁ ତୋ କ୍ୟୁ ହମ ଭାଗବତ କହେଙ୍ଗେ ଜାଗା ୟା ନାହିଁ କହିବି କିଛି କିଛି ଫଳ ଅଛି ଋଷିକେଶ ବହୁତ ଧନ୍ୟବାଦ ଆପଣମାନଙ୍କୁ ଆମର କଥା ଗୋଟେ ବିଶ୍ରାମ ଦେବା ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମବେତ ଗୌର ଭକ୍ତବୃନ୍ଦ କି ଜୟ ଗୌର ପ୍ରମାନନ୍ଦୀ ଜୟ ଶ୍ରୀ ପ୍ରଭୁପାଦ ମହାରାଜ।